तं दृष्ट्वा चिन्तयत् कृष्णः तं दृष्ट्वा चिन्तयत् कृष्णः सङ्कर्षणसहायवान् सङ्कर्षणसहायवान् अहो जदुनां वृजिनम् अहो जदुनां वृजिनम् प्राप्तं ह्युभयतो महत् प्राप्तं ह्युभयतो महत् तां दृष्ट्वा चितयत् कृष्णः सङ्कर्षणसहायवान् अहो जगुणां वृजिनं प्राप्तं ह्युभयतो महत् तां दृष्ट्वा चितयत् कृष्णः सङ्कर्षणसहायवान् अहो जदुनां वृजिनं प्राप्तं ह्युभयतो महत् अहो जदुनां वृजिनं प्राप्तं ह्युभयतो महत् हरे कृष्ण पुष्टि भक्त सजान वृंद मातृवृंद आपको आम आम भागवत कथा को स्वागत जनाचु मथुरा बर्तमान द्वितीय वर्षर यही भाव में सतर थर आक्रमण हो जाइए बर्तमान प्रति थर जरासंध 28, 23, 29 सैन्य आणिक आसते एवं भगवान कृष्ण बलराम ये दुई जन सब हत्या कर यही हत्या करके भगवत धाम प्रेरणा करुले अवश्य कृपा करुले वर्तमान 18th टाइम 18 बार जो पाखापाखि 18 वर्ष होगला मथुरा लीला शेष हम बर्तमान द्वारका लीला आरंभ हम तेणु भगवान ये अध्याय शीर्षक होती द्वारका पुरी प्रतिष्ठा द्वारका पुरी प्रतिष्ठा करने भगवान को लगना केत वर्ष गोटे सेकेंड रे गोटे मिनिट्रे भगवान ये द्वारका पुरी प्रतिष्ठा हे तेणु वर्तमान मथुरा लीला शेष हम 18 वर्ष काल लीला है खाली से युद्ध 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 ये चलीगला आ कि लीला वर्णना करागला ना मथुरार मथुरार लीला मानी प्रत वर्ष जरासंध आस 23 अक्षण सैन्य आणिक आसवे हत्या कर भगवान मथुरावासी मैंने किभली भाव भगवान सहित भाव आदान प्रदान करते कौन मथुरा लीला सब होता से सब जहाँ कि प्रथम प्रथम किसी वर्णना करके आग कि ना जाइए थे कुबजा पाक मनोष्ट पूर्ण करें अक्रूर गृह को जाते पठे हस्तिनापुर ये कथा वर्णना कर मथुरापुर आउ कि वर्णना कराए ना खाली युद्ध प्रत वर्ष युद्ध प्रत वर्ष युद्ध 18 वर्ष पाखापाखि होगा प्रत वर्ष गोटे आणिक आसला 23 अक्टोबर सैन्य जोगाड़ कर सहज कथा कि तेनाली गोटे वर्ष लगुला यही भाव में 17 थर सबू 17 × 23 अक्टोबर सैन्य सब हत्या कर भगवान कृष्ण बलराम भूमिर भार को हरण कर पूर्व वर्णना करते वर्णना करना से भाव होता जो भाई भाव प्रथम थर भगवान जो समुद्र सब हत्या करते अधक्षण से कोटि कोटि सर बाहर थी तुणी रूर जो सर जो सांग धनुआ रु कोटि कोटि बाण सब सर निक्षेप होता सब हाथ गोड़ सब मस्तक रथ सब कटि कटि जाऊला रथ नदी बही जाऊला समुद्र हो जाऊला यही भाव प्रत वर्ष आते विस्तार भाव वर्णना करागला ना आउ अन्य लीला किसी वर्णना करागला ना खाली युद्ध विषय वर्णना कर ଯୁଦ୍ଧ ବିଷୟରେ, ତେଣୁ ଏହିଭଳି ଭାବରେ 17 ବର୍ଷ ଚାଲିଗଲା ପାଖାପାଖି। ବର୍ତ୍ତମାନ 18th year ଯେତେବେଳେ ହେଇଗଲା, 18 ବର୍ଷ ପୁରିବ, 17 ବର୍ଷ ପୁରିକି 18 ବର୍ଷ ଚାଲିଲା, ସେହି ସମୟରେ ଇଏ ଆସିଗଲା ମ୍ଲେଚ୍ଛ। ମ୍ଲେଚ୍ଛ କହିଲେ କିଏ, ପୂର୍ବରୁ ଯେଉଁ ବର୍ଣ୍ଣନା କରାଯାଇଛି, ସିଏ ଆସିଥିଲା। ଇଏ ତ ଆଣିଥିଲେ 23 ଅକ୍ଷୁଣୀ ସେ ନେଇ ଆଣିଲା 30 କୋଟି ଭି 3 କୋଟି 23 ଅକ୍ଷୁଣୀ ସେନେ ଆଣିଥିଲେ 3 କୋଟି ସୈନ୍ୟ ଆଣିକି ଆସିଲା। 3 କୋଟି 3 କୋଟି ସୈନ୍ୟ ଆଣିକି ଆସିଥିଲା ମାନେ ମଥୁରାର ଚାରିପଟେ ସବୁ ଆସିକି ଘେରିଗଲେଣି। 23 ଅକ୍ଷୁଣୀ ସୈନ୍ୟ ଯେତେବେଳେ ଆଣିକି ଆସିଥିଲା ସେଟା ବର୍ଣ୍ଣନା କରାଯାଇଥିଲା, ମଥୁରାବାସୀମାନେ ଭୟ କରିଯାଇଥିଲେ, ଉଦ୍ବିଗ୍ନ ହୋଇଯାଇଥିଲେ। ଆଜି 3 କୋଟି ସୈନ୍ୟ ଆସି ପହଞ୍ଚିଗଲେଣି, କ'ଣ ହେବ ଅବସ୍ଥା ତାଙ୍କର। 3 କୋଟି ସୈନ୍ୟ ଖାଲି ସେତିକି ନୁହଁ, 3 କୋଟି ସୈନ୍ୟ ସହିତ ଏମାନେ ମଧ୍ୟ ଆସିବେ, ଇଏ 23 ଅକ୍ଷୁଣୀ ସୈନ୍ୟ ପୁଣି ମିଶିବ ତାଙ୍କ ସହିତ। ତେଣୁ ଭଗବାନ ଇଏ ଯେଉଁ ରହିଛି, ଆ ପୂର୍ବ ଗତକାଲି କହୁଥିଲି ପ୍ରଭୁ, ଇଏ ଯେଉଁ ରହିଛନ୍ତି ମ୍ଲେଚ୍ଛ, ମ୍ଲେଚ୍ଛ କହିଲେ କିଏ, ମ୍ଲେଚ୍ଛ କହିଲେ ଯେଉଁମାନେ ପ୍ରଭୁପାଦ ମହାରାଜ କହନ୍ତି, ଯେଉଁମାନେ ମିଟ୍ ଇଟର, ଯେଉଁମାନେ ମାଂସ ଭକ୍ଷଣ କରନ୍ତି ସେମାନେ ହେଉଛନ୍ତି ମ୍ଲେଚ୍ଛ। ଆମେ ମଧ୍ୟ ସବୁବେଳେ ସେଇଭଳି ଭାବରେ ଥିଲୁ, ମ୍ଲେଚ୍ଛ ଥିଲୁ, ଆମେ ମଧ୍ୟ ମାଂସ ଭକ୍ଷଣ କରୁଥିଲୁ। ତେଣୁ ମ୍ଲେଚ୍ଛ ଯବନ ଏ ଦୁଇଟି ସତ ରହିଛି। ଯବନ ହେଉଛନ୍ତି ସେଇମାନେ ଯେଉଁମାନେ ଭାଗବତ ବିଧି ବା ବୈଦିକ ବିଧିରେ ଜୀବନଯାପନ କରନ୍ତି ନାହିଁ ସେମାନେ ହେଉଛନ୍ତି ଯବନ। ଆଉ ମ୍ଲେଚ୍ଛ ହେଉଛନ୍ତି ସେମାନେ ଯେଉଁମାନେ ମାଂସ ଭକ୍ଷଣ କରନ୍ତି। ତେଣୁ କଳିଯୁଗରେ ଲୋକମାନେ ସବୁ ମ୍ଲେଚ୍ଛ ହୋଇଯିବେ, କଳିଯୁଗରେ ଲୋକମାନେ ସେଇଭଳି ଭାବରେ ମ୍ଲେଚ୍ଛ ହେବେ। କୁହାଯାଇଛି ମ୍ଲେଚ୍ଛ ନିଭ ନିଧନେ କଳୟସି କରବାଳମ୍ ଧୂମକେତୁ ମିବ କିମପି କରାଳମ୍ କେଶବ ଧୃତ କଳିକି ଶରୀର ଜୟ ଜଗଦୀଶ ହରେ କଳିକି ଧାମ ନାମ ଅଛେ। ତେଣୁ ଏଇଠୁ ମ୍ଲେଚ୍ଛ ଆରମ୍ଭ, ମ୍ଲେଚ୍ଛ ସନ୍ଧ୍ୟାରେ ଏଇଠୁ ଆରମ୍ଭ ହେବ। ତେଣୁ ମହାନଦୀରେ ଯେତେ ମାଛ ରହିଛି ସବୁଦିନେ ପ୍ରତିଦିନ ଲୋକମାନେ ମାଂସ ଭକ୍ଷଣ କରୁଛନ୍ତି। ମାଂସ ଭକ୍ଷଣ କରି ବର୍ଣ୍ଣନା କରାଯାଏ, ମାଛ ଭକ୍ଷଣଟା ଆହୁରି ବେଶୀ ଗୁରୁତର ଅପରାଧ, ଗୁରୁତର ପାପ ସବୁ ରହିଛି, ଅନେକ ପାପ ସବୁ ରହିଛି ମାଛ। ତେଣୁ ଏହିଭଳି ଭାବରେ ଆସ୍ତେ ଆସ୍ତେ ଯେତେବେଳେ କଳିର ପ୍ରଭାବ ବଢ଼ିବ, ମ୍ଲେଚ୍ଛ ସଂଖ୍ୟା ବଢ଼ିବ, ଆମେ ଯଦି ପ୍ରଭୁପାଦଙ୍କ ଧାରାକୁ ନ ଆସିଲେ ଆମେ ସେ ମ୍ଲେଚ୍ଛ ହେଇକି ରହିଥାନ୍ତୁ, ମ୍ଲେଚ୍ଛ ଯବନ। ତେଣୁ ମ୍ଲେଚ୍ଛ ଯବନ ଯେଉଁମାନେ କଥା ଶୁଣିବେ ନାହିଁ ତାଙ୍କୁ ଆଉ ଭଗବାନ ଆଉ କଥା କୁହାଯିବ ନାହିଁ, ତାଙ୍କୁ ସବୁ କଟାଯିବ, ଏମାନେ ସବୁ ଭଗବାନ ଏମାନେ ସବୁ କାଟିବେ। ପୁଣି ଭଗବାନଙ୍କର ଆଉ ଗୋଟେ ଅବତାର ଆସିବେ କଳ୍କି, ଯିଏକି ସବୁ ମ୍ଲେଚ୍ଛମାନଙ୍କୁ ନିଧନ କରିବେ, ସମଗ୍ର ପୃଥିବୀ ସାରା ଯେତେ ମ୍ଲେଚ୍ଛ ଅଛନ୍ତି ସବୁ ମ୍ଲେଚ୍ଛ କଳିର ପ୍ରଭାବରେ ସବୁ ସବୁ ଆସ୍ତେ ଆସ୍ତେ ଧ୍ୱଂସ ହେଇଯିବ, ନଷ୍ଟ ହେଇଯିବ ସବୁ। କଳିର ବର୍ଣ୍ଣନା କରାଯାଇଛି, କଳିର ଏଇଭଳି ଭାବରେ ଅବସ୍ଥା ହେବ, ଲୋକମାନେ ବା ଦ୍ୱାଦଶ ସ୍କନ୍ଧରେ ବର୍ଣ୍ଣନା କରାଯିବ କଳିର ଅବସ୍ଥା। ଏଇଭଳି ଭାବରେ ଲୋକମାନେ ବହୁତ ପ୍ରକାର ପାପ କାର୍ଯ୍ୟରେ ଲିପ୍ତ ରହିବେ, ସେଥିପାଇଁ ତାଙ୍କର ସବୁ କମିଯିବ, ଆୟୁଷ କମିଯିବ। 50 ବର୍ଷ ହେଲେ ତାଙ୍କୁ କହିବେ ସବୁଠାରୁ ବୃଦ୍ଧ ବ୍ୟକ୍ତି ହେଉଛନ୍ତି 50 ବର୍ଷ। 300 କଳବ ପରମାଣୁ ଲୁଣା 50 ବର୍ଷ ହେଇଗଲେ ସବୁଠାରୁ ବୃଦ୍ଧ ବ୍ୟକ୍ତି ହେଇଯିବ, ସିଏ ଆଉ 80 ବର୍ଷ ପର୍ଯ୍ୟନ୍ତ ରହିବେନି, ସେମାନେ 50ରେ ସବୁ ପଡ଼ଗାଡ଼ି ପଡ଼ିବେ ସବୁ। ତେଣୁ ଇଏ ସବୁ ରହିଛି କାହିଁକି ନା ସବୁ ମ୍ଲେଚ୍ଛ, ସବୁ ପ୍ରକାର ପାପ କାର୍ଯ୍ୟ ଲିପ୍ତ ହେବେ। ଦିଉତଂ ପାନ ସ୍ତ୍ରୀୟଂ ସୁନା ଯେତେ ଅଧର୍ମ ଚତୁର୍ବିଧା, ଏ ଅଧର୍ମ ବ୍ୟାପିଯିବ, ଚାରିଆଡ଼େ ବ୍ୟାପିଯିବ। ଯଦା ଯଦା ହି ଧର୍ମସ୍ୟ ଗ୍ଲାନିର୍ଭବତି ଭାରତ ଅଭ୍ୟୁଥାନ ଧର୍ମସ୍ୟ ତଦାତ୍ମାନ ସୁଧାମ୍ୟହମ୍। ଧର୍ମର ଗ୍ଲାନି ହେବ, ଅଧର୍ମର ଅଭ୍ୟୁଥାନ ହେବ। ଧର୍ମ ଯେଉଁ ରହିଛି ଚାରିପାଦ, ଆଉ ଦେଖାଯିବ ନାହିଁ କେଉଁଠି ଧର୍ମ ରହିଛି। ଆମର ଯେଉଁ ଇସ୍କନ ସଂସ୍ଥା ରହିଛି, ଏ ଧର୍ମର ପାଦ, ଏଠି ସବୁ ରହିଛି, ପାଳନ କରାଯାଉଛି, କିନ୍ତୁ ଇଏ ମଧ୍ୟ ଲୋପ ପାଇଯିବ 10,000 ବର୍ଷ ପରେ, ଆଉ ରହିବ ନାହିଁ। ଏଇଟା ଭବିଷ୍ୟତବାଣୀ ଦିଆଯାଇଛି, 10,000 ବର୍ଷ ଧରି ଚାଲିବ। ଆଉ କାମ ଆଉ କିଏ କେମିତି ରହିବେ, ସବୁ କେହି ଇସ୍କନ ମଧ୍ୟ ଗ୍ରହଣ କରିବେ, ଇସ୍କନ ଧାରା ମଧ୍ୟ ଲୋପ ପାଇଯିବ। ଏଇଭଳି ଭାବରେ ଯେଉଁ ବଢ଼ିଯିବ, ଯେଉଁ କ'ଣ ଅଧର୍ମ ବଢ଼ିଯିବ, ଆଉ ସେତେବେଳେ ଧର୍ମ ଆଉ ସ୍ଥାନ ପାଇପାରିବ, ଧର୍ମ ପଳେଇଯିବ, ଛାଟିପୁଟି ହେଇ ପଳେଇଯିବେ ସବୁ।
କଳିଯୁଗର ଆରମ୍ଭରେ ଏଇଟା ପରୀକ୍ଷିତ ମହାରାଜ ଦେଖିଥିଲେ, ପ୍ରଥମ ସ୍କନ୍ଧ ଷୋହଳ ଅଧ୍ୟାୟ ବର୍ଣ୍ଣନା କରାଯାଇଛି। ପରୀକ୍ଷିତ ମହାରାଜ ଯେତେବେଳେ ଶାସନ କରିବାକୁ ଯାଉଥିଲେ, ଶାସନ କରୁଥିଲେ, ଦେଖିଲେ ଗୋଟେ ବୃଷ ଆଉ ଗୋଟେ ଗାଭୀ, ଏଇ ଦୁଇ ଜଣ କ୍ରନ୍ଦନ କରୁଛନ୍ତି। ଏ କଳିଯୁଗର ଅବସ୍ଥା ଏହା ହେବ, ଗାଭୀ କ୍ରନ୍ଦନ କରୁଛନ୍ତି ମାନେ ଗାଭୀ ଗାଭୀ କଟା ଚାଲିଥିବ, ଚାଲିଛି। ତେଣୁ ଏ ଯେଉଁ ରହିଛନ୍ତି ବୃଷଭ ଜଣଙ୍କ ରହିଛନ୍ତି, ତା ଚାରି ପାଦରୁ ଗୋଟିଏ ପାଦ ରହିଛି, ଆଉ ତିନି ପାଦ ନଷ୍ଟ ହୋଇଯାଇଛି, ତିନି ପାଦ ନଷ୍ଟ ହୋଇଯାଇଛି। ପରୀକ୍ଷିତ ମହାରାଜ କହିଲେ, ଆପଣ ହେଉଛନ୍ତି ଧର୍ମ, ଆପଣ ହେଉଛନ୍ତି ତପ, ଶୌଚ, ଦୟା, ସତ୍ୟ, ଇତି ପାଦା କୃତେ କୃଦା ଅଧର୍ମାଶ୍ରୟିତ୍ରୈବଗ୍ନା ସ୍ମୟ ସଙ୍ଗ ମଦୈସ୍ତବ। ଯେତେ କଳିଯୁଗର ପ୍ରଭାବ ବଢ଼ି ଚାଲିବ, ସେତେ ଧର୍ମର ପ୍ରଭାବ କମି କମିକା ଯିବ, ଅଧର୍ମର ପ୍ରଭାବ ବଢ଼ି ବଢ଼ିକା ଯିବ। ତେଣୁ ଇଏ ଅଧର୍ମ ଯେଉଁ ରହିଛି, ଧର୍ମ ଯେଉଁ ରହିଛି, ତପସ୍ୟା, ଆଉ କିଏ ତପସ୍ୟା କରିବେ? ଇସ୍କନ ରହିବ ତ ଚାରିଟା ବେଳେ ଉଠି ପାରୁନାହାନ୍ତି, ଆଉ ଅନ୍ୟମାନଙ୍କ କଥା କ'ଣ କହିବା? ତପସ୍ୟା କମି କମିକା ଯିବ, ଶୌଚ ସ୍ନାନ ଇତ୍ୟାଦି ସବୁ କମି, ତପ ଶୌଚ ଦୟା, ଆଉ ଦୟା କହିବାକୁ କ'ଣ କରିବେ? ସତ୍ୟ, ସତ୍ୟ ଆଉ ରହିବ? ଏସବୁ ଧର୍ମର ଚାରିପାଦ ଆସ୍ତେ ଆସ୍ତେ ନଷ୍ଟ ହୋଇଯିବ। ତପ ଶୌଚ ଦୟା ସତ୍ୟ ଇତିପାଦ କୃତେ କୃତା, ଇଏ ହେଉଛି ଚାରିପାଦ। କୃତେ କହିଲେ ସତ୍ୟ ଯୁଗରେ ଧର୍ମର ଏଇ ଚାରିପାଦ ସୁରକ୍ଷିତ ଥିଲା, କିନ୍ତୁ ଅଧର୍ମାଂଶ ହି ତ୍ରୈଭଗ୍ନା ସ୍ମୟ ସଙ୍ଗ ମଧ୍ୟସ୍ତବ। କିନ୍ତୁ ଆସ୍ତେ ଆସ୍ତେ ଅଧର୍ମ ବଢ଼ି ବଢ଼ିକା ଯିବ। ସ୍ମୟ କହିଲେ ଗର୍ବ, ସମସ୍ତଙ୍କର ଗର୍ବ ହେବ। ସଙ୍ଗ କହିଲେ ଅବୈଧ ସ୍ତ୍ରୀ ସଙ୍ଗ, ମଦ ଯେଉଁ ରହିଛି, ନିଶାଦ୍ରବ୍ୟ ଇତ୍ୟାଦି ବଢ଼ି ବଢ଼ିକା ଯିବ। ଏଇଭଳି ଭାବରେ ତିନି ପାଦ ନଷ୍ଟ ହୋଇଯାଇଥିଲା, ଆସ୍ତେ ଆସ୍ତେ ଆଉ ଗୋଟିଏ ମଧ୍ୟ ନଷ୍ଟ ହେବ। ଏଇ ଯେଉଁ ଦ୍ୟୁତଂ ପାନଂ ସ୍ତ୍ରୀୟଂ ସୁନା, ଯେଉଁ ଚାରି ପାଦ ରହିଛି ଅଧର୍ମର, ଏଇଭଳି ଭାବରେ ବଢ଼ି ବଢ଼ିକା ଯିବ, ଆଉ ଧର୍ମର ପାଦ ଦେଖାଯିବ ନାହିଁ, କିଛି ଆଉ ଧର୍ମ ନଥିବ, ସମସ୍ତେ ମ୍ଲେଚ୍ଛ ଯମନ ହୋଇଯିବେ। ତେଣୁ ମ୍ଲେଚ୍ଛ କହିଲେ ଯେଉଁମାନେ ମାଂସ ଭକ୍ଷଣକାରୀ, ଯବନ କହିଲେ ଯେଉଁମାନେ ବୈଦିକ ସଭ୍ୟତାକୁ ଗ୍ରହଣ କରିବେ ନାହିଁ। ତେଣୁ ଏଇଭଳି ଭାବରେ ମ୍ଲେଚ୍ଛ ସଂଖ୍ୟା ଏଭଳି ହୋଇଯିବ, ସେଠି ଆଉ କଥା ଶୁଣିବା ପାଇଁ କେହି ଲୋକ ନଥିବେ, ଭାଗବତ ଶୁଣିବା ପାଇଁ କିଏ ଲୋକ ନଥିବେ। ଆମେ ବର୍ତ୍ତମାନ ତ ମଧ୍ୟ ମନ୍ଦିରରେ ଆସୁନାହାନ୍ତି କି ଭାଗବତ ଶୁଣିବା ପାଇଁ, ଆଉ ସେତେବେଳକୁ କ'ଣ ଆସିବେ? ଭଗବାନଙ୍କ କଥା ଶୁଣିବା ପାଇଁ କିଏ ନଥିବେ? ତେଣୁ ଭଗବାନ ଆସିବେ, କଳୟସୀ କର ବାଳମ, ଖଣ୍ଡା ଧରିକି ଆସିବେ, ଏଇଠୁ ବାହାରିବେ। ଏଇ କଳ୍କି ସ୍ଥାନ ହେଉଛି ଏଇଠି, ଆମେ ଆମକୁ କଳ୍କି ସ୍ଥାନରେ ଆମେ ରହିଛେ, କଳ୍କି ଧାମ ଏଇଟା। ପ୍ରଭୁପାଦ ମହାରାଜ କହିଲେ ସମ୍ବଲ ଗ୍ରାମସ୍ୟ ବିଷ୍ଣୁଯଶ, ବିଷ୍ଣୁଯଶ ଜଣେ ଆସିବେ, ତାଙ୍କର ପୁତ୍ର ରୂପରେ ଆସିବେ ଭଗବାନ କଳ୍କି। ଏ ସମ୍ବଲ ଗ୍ରାମ, ସମ୍ବଲପୁର ବାହାରିବେ ସମ୍ବଲ ଗ୍ରାମ। ତେଣୁ ଇଏ 427,000 ବର୍ଷ ପାଖାପାଖି ରହିଛି, ସେହି ସମୟରେ ମ୍ଲେଚ୍ଛ ସଂଖ୍ୟା ଏତେ ବଢ଼ିଯିବେ, ଆଉ ସେତେବେଳେ ଭାଗବତ କଥା ଏସବୁ କିଛି ନଥିବ, ସଂକୀର୍ତ୍ତନ ଫକୀର୍ତ୍ତନ କିଛି ନ, ସବୁ ବନ୍ଦ ହୋଇଯାଇଥିବ। ଧ୍ୟୁତମ ପାନ ସ୍ତ୍ରୀୟଙ୍କ ସୁନା, ଅଧର୍ମ ଚାରିଆଡ଼େ ବଢ଼ିଯାଇଥିବ, ବ୍ୟାପି ଯାଇଥିବ। ତେଣୁ ଆଉ ଧର୍ମ କିଛି ନଥିବ, ଭଗବାନ ଆସିକରି ବାହାରିବେ। ମ୍ଲେଚ୍ଛ ନିବହ ନିଧନେ, ମ୍ଲେଚ୍ଛ ଯେଉଁମାନେ ଅଛନ୍ତି ସେମାନେ ସବୁ ନିଧନ କରିବେ। ମ୍ଲେଚ୍ଛ ସାରା ସାରା ପୃଥିବୀ ସାରା ମ୍ଲେଚ୍ଛ ହୋଇଯାଇଥିବେ। ମ୍ଲେଚ୍ଛ ନିବହ ନିଧନେ କଳୟସୀ କରବାଳ, କିଭଳି ଭାବରେ ତାଙ୍କୁ ନିଧନ କରିବେ ନା କରବାଳ, ଖଣ୍ଡା ଧରିକି ବାହାରିବେ, ତାଙ୍କୁ ନିଧନ କରିବେ। ଧୂମକେତୁ ମିହିବ, ଯେମିତି ଧୂମକେତୁ ବାହାରେ, ଧୂମକେତୁ ଆସିକି ମଝିରେ ମଝିରେ ଧୂମକେତୁ ଆସିଲେ ସେଇଟା ଗୋଟେ ଅଶୁଭ ସଂକେତ ବୋଲି କୁହାଯାଏ, ସେଇଭଳି ଭାବରେ ଭଗବାନ ଧୂମକେତୁ ରୂପରେ ଆସିବେ, ଭଳି ବାହାରିବେ। କିମ୍ବି କରାଳମ, ଏଇଭଳି ଭାବରେ କଳାଳ ଭାବରେ ସମସ୍ତଙ୍କୁ ଧ୍ୱଂସ କରିବେ, ସମସ୍ତଙ୍କୁ ବିନାଶ କରିବେ। କେଶବ ଧୃତ କଳିକି ଶରୀର ଜୟ ଜଗତ ଦୁଇ ସମୟରେ। ତେଣୁ ଏ ମ୍ଲେଚ୍ଛ ସଂଖ୍ୟା ଆସ୍ତେ ଆସ୍ତେ ବଢ଼ି ବଢ଼ିକା ଯିବ। ସେହି ସମୟରେ ଭଗବାନଙ୍କ ସମୟରେ ଦ୍ୱାପର ଯୁଗର କଥା, ଦ୍ୱାପର ଯୁଗ ଶେଷ ହୋଇଗଲାଣି, କଳିଯୁଗ ପ୍ରବେଶ କରିଗଲାଣି, ସେଠି ମଧ୍ୟ ମ୍ଲେଚ୍ଛ ସବୁ ଥିଲେ ଏତେ। ଆଉ ବର୍ତ୍ତମାନର କଳିଯୁଗ 5,445 ବର୍ଷ ଚାଲିଗଲାଣି, ମ୍ଲେଚ୍ଛ ସଂଖ୍ୟା ବଢ଼ିଗଲାଣି। ଆମେ ମଧ୍ୟ ଏଇ ଧାରାକୁ ନ ଆସିଥିଲେ ଆମେ ମ୍ଲେଚ୍ଛ ଥିଲେ, ଆମେ ଯଦି ଧାରାକୁ ନ ଆସିଥାନ୍ତେ ଆମେ ସେଇ ମ୍ଲେଚ୍ଛ ହିସାବରେ ଜୀବନ ଯାପନ କରିଥାନ୍ତେ ମ୍ଲେଚ୍ଛ। ତେଣୁ ଯାହାବି ହେଉ, 3 କୋଟି ମ୍ଲେଚ୍ଛ ଆଣିକିରି, ସୈନ୍ୟ ଆଣିକିରି ସେ ଆସିଥିଲା ମ୍ଲେଚ୍ଛ ସର୍ଦ୍ଦାର, କାଳ ଯବନ, କାଳ ଯବନ 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 ମଧ୍ୟ ତା ନାମ ହେଉଛି ଯବନ ଯବନ କହିଲେ ବୈଦିକ ବୈଦିକ ସଂସ୍କୃତିରେ ସେ ବୈଦିକ ଜୀବନ ଯାପନ କରୁନଥିଲେ ବୈଦିକ ଧାରା ଗ୍ରହଣ କରୁନଥିଲେ ଏଇଭଳି ଭାବରେ ନେଛ ଯବନ ଦୁଇଟା ଯାକ ସେମାନେ ଥିଲେ ତେଣୁ ଆମର କୁହାଯାଇଛି ଭାଗବତ ଯେ ନା ମାନେ ସେ ଯବନ ସମ ତାର ସଂସ୍ଥା ଆଛେ ଜନ୍ମେ ଜନ୍ମେ ପ୍ରଭୁ ଯେଉଁମାନେ ଭାଗବତକୁ ଗ୍ରହଣ କରିବେ ନାହିଁ ସେମାନଙ୍କ ପାଇଁ ଯବନ ସେମାନେ ହେଉଛନ୍ତି ଯବନ ତାଙ୍କ ଶାସ୍ତି ହେଉଛି ଯମରାଜ ତାଙ୍କୁ ଶାସ୍ତି ପ୍ରଦାନ କରିବେ ଭଗବାନ ଯମରାଜ ହେଉଛି ତାଙ୍କର କ'ଣ ଯମରାଜ ହେଉଛି ତାଙ୍କର ଦଣ୍ଡ ଦମୟତି ଅହମ୍ ଭଗବତ ଗୀତାରେ କହିଲେ ଯମରାଜ ହେଉଛି ଭଗବାନଙ୍କ ଜଣେ ବିଭୂତି ଦଣ୍ଡ ପ୍ରଦାନ କରିବେ ଦଣ୍ଡ ଦମୟତାମ ତେଣୁ ଏ ଯେଉଁ ରହିଛନ୍ତି ଏହିଭଳି ଭାବରେ 3 କୋଟି ମଥୁରା ଚାରିପଟେ 3 କୋଟି ଲୋକ 3 କୋଟି ମେଛମାନେ ସବୁ ଆସି ପହଞ୍ଚି ଯାଇଛନ୍ତି 3 କୋଟି ମେଛ ତେଣୁ ସେମାନେ ମଧ୍ୟ ନାହାତ କରୁଥିବେ ଦୁନ୍ଦୁବି ଇତ୍ୟାଦି ଯେଉଁ ଯୁଦ୍ଧ ବାଦ୍ୟ ସବୁ ରହିଛି ଯୁଦ୍ଧକୁ ଶଙ୍ଖ ଇତ୍ୟାଦି ଭେରି ଚୁରି ଇତ୍ୟାଦି ସବୁ ନାହାତ କରିକିରି ପ୍ରକମ୍ପ କରିଦେଉଥିବେ ମଥୁରାବାସୀମାନଙ୍କୁ କେତେ ଭୟ ନ ହେଉଥିବ 23 ଅକ୍ଷଣି ସୈନ୍ୟରେ ଏତେ ଭୟ ହୋଇଯାଉଥିଲା ଆଉ 3 କୋଟି ସୈନ୍ୟ ଆସିଗଲେ କ'ଣ ନ ହେବ ସବୁ ମେଛ ସବୁ ଇଏ ଯେଉଁ ଜରାସନ୍ଧ ଇଏ ବୈଦିକ ସଂସ୍କୃତିରେ ଜୀବନଯାପନ କରୁଥିଲା ବୈଦିକ ସଂସ୍କୃତି ବିଷ୍ଣୁଙ୍କର ଆରାଧନା କରୁଥିଲା କୁହାଯାଏ ବିଷ୍ଣୁଙ୍କର ଆରାଧନା କରୁଥିଲା ସିଏ କିନ୍ତୁ ଏମାନେ କିଏ ସବୁ ମେଛ ଭଗବାନଙ୍କୁ ଗ୍ରହଣ କରନ୍ତି ନାହିଁ ଏବଂ କାଳଯବନ ଯେଉଁ ରହିଛି କାଳଯବନର ଗୋଟେ ତାର ମଧ୍ୟ ଗୋଟେ ସେ ଶକ୍ତି ପାଇଥିଲା ଯେ ତା ସାମ୍ନାରେ ଯେ ଯୁଦ୍ଧ କରିବ ତାର ଅଧା ଶକ୍ତି ସେ ନେଇଯିବ କାଳଯବନ ନେଇଯିବ ଆଉ କାଳଯବନ କିଏ ଜୟ କରିପାରିବ ତେଣୁ ତାର ପ୍ରତିଦ୍ୱନ୍ଦ୍ୱୀ କେହି ଭୟ କରୁଥିଲେ କିଏ ଯୁଦ୍ଧ କରିବା ପାଇଁ ଚାହୁଁନଥିଲେ ନାରଦ ମୁନି ପଚାରିଲେ ମୋର ପ୍ରତିଦ୍ୱନ୍ଦ୍ୱୀ କିଏ ଅଛନ୍ତି ନା ଅଛନ୍ତି ନା କିଏ ସିଏ ହେଉଛନ୍ତି ଏଇ ବୃଷ୍ଣୀ ବୃଷ୍ଟି ବର୍ଷରେ ବାର୍ଷ୍ଣେୟ ଭଗବାନ କୃଷ୍ଣ ଅଛନ୍ତି ତୁମର ପ୍ରତିଦ୍ୱନ୍ଦ୍ୱୀ ସିଏ ପ୍ରତିଦ୍ୱନ୍ଦ୍ୱୀ କରିପାରିବେ ତୁମ ସହିତ ଯୁଦ୍ଧ କରିପାରିବେ ସିଏ ଆଉ କେହି ନାହାନ୍ତି ଯୁଦ୍ଧା ଭଗବାନ ସବୁକିଛି କରିପାରିବେ ଭଗବାନ ତ ଯେଉଁ କାଳଯବନକୁ ଚାହିଁଥିଲେ ତେଣୁ ଏଠି କୁହାଯାଉଛି ତମ ଦୃଷ୍ଟା ଅଚିନ୍ତାୟତ କୃଷ୍ଣ ତାଙ୍କୁ ଦେଖିକିରି 3 କୋଟି ସୈନ୍ୟ ଯେଉଁ ଘେରିକି ରହିଛନ୍ତି ତାଙ୍କୁ ଦେଖିକିରି କୃଷ୍ଣ ବର୍ତ୍ତମାନ ଅଚିନ୍ତାୟତ ବର୍ତ୍ତମାନ ଚିନ୍ତା କଲେ କୃଷ୍ଣ ଭଗବାନଙ୍କୁ ଚିନ୍ତା କରିବାକୁ ପଡ଼ିଲା ଆଦି କୃଷ୍ଣଙ୍କୁ ଚିନ୍ତା କରିବାକୁ ପଡ଼ୁଛି କ'ଣ କରିବେ ଅଚିନ୍ତାୟତ କୃଷ୍ଣ ଭଗବାନ କ'ଣ ଚିନ୍ତା କରିବେ ଭଗବାନଙ୍କର କ'ଣ ଆବଶ୍ୟକତା ରହିଛି ଚିନ୍ତା କରିବା ଭଗବାନ ସିଏ କୃଷ୍ଣ କୃଷ୍ଣ କହିଲେ ଅନେକ ଶକ୍ତି ରହିଛି ତାଙ୍କର କୃଷ୍ଣ ଶବ୍ଦ ବ୍ୟବହାର କରାଗଲା ତେଣୁ ଭଗବାନ ବର୍ତ୍ତମାନ ଚିନ୍ତା କରୁଛନ୍ତି କୃଷ୍ଣ ଯାହାଙ୍କର କୃପାରୁ ବଙ୍ଗୁଂ ଲଙ୍ଘୟତି ଗିରି ଯତ୍କୃପା ସ୍ତମଂ ବନ୍ଦେ ଶ୍ରୀ ଗୁରୁ ଦିନଦୟାଲ ପରମାନନ୍ଦ ମାଧବ କ'ଣ କ'ଣ ସେଇଟା ଗଲା ମୁକଙ୍କର ଥିବା ଚାଳନ ମୁକ ବ୍ୟକ୍ତି ଯେ କଥା କହିପାରୁନଥିବ ତାଙ୍କ କୃପାରୁ ସେ ବାଚାଳ ହୋଇଯିବ ଏବଂ ପଙ୍ଗୁ ଏ ଗିରିକୁ ଲଙ୍ଘନ କରିଯିବ ଆଉ ସିଏ କୃଷ୍ଣ କ'ଣ ଚିନ୍ତା କରିବେ ଏ ଭଗବାନଙ୍କ ଲୀଳା ଭଗବାନ ମାନବ ଲୀଳା ମାନବ ଭଳି ଲୀଳା କରୁଛନ୍ତି ନହେଲେ ଭଗବାନ ସେ ଆସିବା ପୂର୍ବରୁ ସବୁ ମୃତ୍ୟୁବରଣ କରିଯାଇଥାନ୍ତେ ବର୍ତ୍ତମାନ ଯେମିତି ଇଏ ହେଇଛି କ'ଣ ବର୍ତ୍ତମାନ କ'ଣ ଅବସ୍ଥା ବର୍ତ୍ତମାନ କରୁଣା କରୁଣାରେ ସେ ଛଟପଟ 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 ହେଉଛନ୍ତି ଆଉ ଭଗବାନ ସେତେବେଳେ ତାଙ୍କୁ କ'ଣ ଆଉ ସେ ଆସିଥାନ୍ତେ ଏ ଲୀଳା ଭଗବାନଙ୍କର ଭକ୍ତମାନେ ଏଇଟାକୁ ଆସ୍ୱାଦନ କରିବେ ଏଭଳି ଲୀଳା ସବୁ ହେଇଛି ତେଣୁ ଭଗବାନ ଚିନ୍ତା କରୁଛନ୍ତି ଅଚିନ୍ତୟତ ଭଗବାନ ଆମେ ଯେଉଁ ଚିନ୍ତା କରୁଛେ ଆମର ଯେଉଁ ଚିନ୍ତା ରହିଛି ଭଗବାନ ଚିନ୍ତା ଭିତରେ ବହୁତ ତଫାତ୍ ରହିଛି ଭଗବାନ ଯେଉଁ ଚିନ୍ତା କରିବେ ଏକ ସମୟରେ ଯେ କେତେ କ'ଣ ଚିନ୍ତା କରିବେ ଆମେ ଚିନ୍ତା କରିପାରିବା ନାହିଁ, ଆମେ ଚିନ୍ତାରେ ବାହାରେ ଅଚିନ୍ତ୍ୟ ଅଚିନ୍ତ୍ୟ ଖୋଳୁଛେ ଭାବା ନ ତାଙ୍କ ତର୍କେଣ ଯୋଜେ। ଭଗବାନଙ୍କ ଚିନ୍ତା ବିଷୟରେ ଆମେ ଚିନ୍ତା କରିପାରିବା ନାହିଁ, କାରଣ ଆମର ସେ ଅଚିନ୍ତ୍ୟ, ଆମର ଚିନ୍ତାରେ ବାହାରେ ଭଗବାନ ଚିନ୍ତା। ନ ତାଙ୍କ ତର୍କେଣ ଯୋଜେ, ତାକୁ ଆମ ତର୍କରେ ବା ଆମ ଆମର ମାନବ ଇଏରେ ଆମର ଧାରାରେ ଯେଉଁ ରହିଛି ଆମର ବୁଦ୍ଧିରେ ଆମେ ଚିନ୍ତା କରିପାରିବା ନାହିଁ ଭଗବାନ କ'ଣ ସବୁ ରହିଛି। ଭଗବାନ ଏକ ସମୟରେ କୋଟି କୋଟି କଥା ଚିନ୍ତା କରିପାରିବେ, ଆମେ ଗୋଟିଏ ସମୟରେ ଗୋଟିଏ କଥା ଚିନ୍ତା କରିବା ସିନା ଅଧିକ ଚିନ୍ତା କରିପାରିବା ନାହିଁ। ଭଗବାନ ଏଇଠି ଭଗବାନ ରହିଛନ୍ତି, ଜଗନ୍ ରାମଜୀ ରହିଛନ୍ତି, ଯେତିକି ଭକ୍ତ ଅଛନ୍ତି କିଏ କ'ଣ ସବୁ ଭଗବାନ ଗୁହାରି କରୁଛନ୍ତି, ଭଗବାନ ସବୁ ଶୁଣୁଛନ୍ତି ନୁହଁ, ଜଣେ କହୁଛି ଆଉ ଜଣେ କଥା ସେ ଶୁଣିପାରିବେ ନାହିଁ। ଗୌରମୋହନ ପ୍ରଭୁ ବର୍ତ୍ତମାନ ପ୍ରାର୍ଥନା କରୁଛନ୍ତି, ଆଉ ସିଏ ଆଉ କାହା କଥା ଶୁଣିପାରିବେ ନାହିଁ। ଭଗବାନ ସିଏ ଏକ ସମୟରେ ସବୁକିଛି ଶୁଣିପାରିବେ, ଆମେ ଚିନ୍ତାରେ ବାହାରିଛି ଭଗବାନଙ୍କର। ତେଣୁ ଭଗବାନ ତାଙ୍କୁ ତା ପୂର୍ବରୁ କ'ଣ ଜାଣିନଥିଲେ, ଏଠି ଏଠି କୁହାହେଉଛି ଆ ପର ତିନୋଟି ଶ୍ଳୋକରେ ବର୍ଣ୍ଣନା କରାଯିବ କ'ଣ ଚିନ୍ତା କଲେ ଭଗବାନ। ତମ ଦୁଷ୍ଟ ଅଚିନ୍ତ କୃଷ୍ଣ ସଂକର୍ଷଣ ସହାୟବାନ, ଭଗବାନଙ୍କୁ ଏକା ଭଗବାନଙ୍କୁ ସବୁ ନଖଟ, କିନ୍ତୁ ତଥାପି ସଂକର୍ଷଣ ସବୁକିଛି ନଷ୍ଟ କରିଦେବେ ଧ୍ୱଂସ କରିଦେବେ ସଂକର୍ଷଣ, ସିଏ ଯାହାଙ୍କର ମୁଖରୁ ଅଗ୍ନି ବାହାରିକରି ସମଗ୍ର ପୃଥିବୀ ଧ୍ୱଂସ ହୋଇଯିବ ପ୍ରଳୟ ସମୟରେ ସଂକର୍ଷଣ, ସେଥିପାଇଁ ସଂକର୍ଷଣ ଶବ୍ଦ କୁହାଗଲା। ପ୍ରତି ଶ୍ଳୋକେ ପ୍ରତି ଅକ୍ଷରେ ନାନା ଅର୍ଥ କହେ। ସଂକର୍ଷଣ କହିଲେ ଯାହାଙ୍କର ମୁଖରୁ ଯେତେବେଳେ ଧ୍ୱଂସ ହେବ, ଭୌତିକ ଜଗତ ଯେତେବେଳେ ଧ୍ୱଂସ ହେବ, ତାଙ୍କର ମୁଖରୁ ଅଗ୍ନି ବାହାରିବ, ସେ ଅଗ୍ନିରେ ସବୁକିଛି ଧ୍ୱଂସ ହୋଇଯିବ। ସଂକର୍ଷଣ ଏତେ ଶକ୍ତି ତାଙ୍କର ରହିଛି, ସିଏ ସହାୟବାନ, ସିଏ ପୁଣି ରହିଛନ୍ତି ଭଗବାନ କୃଷ୍ଣଙ୍କୁ ସବୁକିଛି ନଖଟ। ଭଗବାନ କୃଷ୍ଣଙ୍କୁ ଆଉ ଜଣେ ସାହାଯ୍ୟ କଲେ ସେ ଯୁଦ୍ଧ କରିପାରିବେ ନହେଲେ ନାହିଁ ତା ନୁହଁ, ଭଗବାନ ସିଏ କିନ୍ତୁ ତଥାପି ସଂକର୍ଷଣ ରହିଛନ୍ତି। ସଂକର୍ଷଣ ଯିଏକି ଯାହାଙ୍କର ମୁଖରୁ ଅଗ୍ନି ବାହାରିକରି ଏ ଭୌତିକ ଜଗତକୁ ଧ୍ୱଂସ କରିଦେବ, ତେଣୁ ତାଙ୍କର ସଂକର୍ଷଣ ସହାୟବାନ, ସଂକର୍ଷଣଙ୍କ ସହିତ ଭଗବାନ ଆଲୋଚନା କରୁଛନ୍ତି। ଅଚିନ୍ତୟତ ଭଗବାନ ଚିନ୍ତା କରୁଛନ୍ତି, ଅହୋ ଚଦୁନାନ୍ ବୃଜିନନ୍, ଭଗବାନ କହୁଛନ୍ତି ଅହୋ, ଭଗବାନ ଅହୋ କହିଲେ ବହୁତ ଦୁଃଖରେ ପ୍ରକାଶ କରୁଛନ୍ତି, ଯେମିତି ସେ କିଛି କରିପାରିବେ ନାହିଁ, ଅହୋ ଦୁଃଖ ଆସିଗଲା। ଯେମିତି ଆମର ବର୍ତ୍ତମାନ ପୃଥିବୀବାସୀମାନେ ଅହୋ ଚିନ୍ତା କରୁଛନ୍ତି, କ'ଣ ପାଇଁ, କରୋନା ପାଇଁ, କରୋନା ପାଇଁ ଚିନ୍ତା କରୁଛନ୍ତି, କିନ୍ତୁ ସିଏ ଚିନ୍ତା କଲେ ମଧ୍ୟ ସେ କିଛି କରିପାରିବେ ନାହିଁ। ଭଗବାନଙ୍କ ଯେତେବେଳେ ଚାହିଁବେ ସେତେବେଳେ ସେ ତା'ର ଔଷଧ ବାହାରିବ, ମେଡ଼ିସିନ୍ ବାହାରିବ, ନହେଲେ ତା ପୂର୍ବରୁ ହୋଇପାରିବ ନାହିଁ। କିନ୍ତୁ ଭଗବାନଙ୍କର କ'ଣ କିଛି ରହିଛି ଯେ ସେ କରିପାରିବେ ନାହିଁ, ସେ ଏଇଟାର ସମସ୍ୟା ଆସିଗଲା କ'ଣ କରିବା, ସେ ସମାଧାନ କରିପାରିବେ ନାହିଁ, ଆହୁ ସେ କହୁଛନ୍ତି, ଆହୁ ମନ ଦୁଃଖରେ କହୁଛନ୍ତି। ଭଗବାନ ଯିଏକି ସଚ୍ଚିଦାନନ୍ଦ ଘନ, ତାଙ୍କର ଏଇ ଦୁଃଖ ଆସିଯାଉଛି, ଆହୁ ବୋଲି କୌଶ ଶବ୍ଦ ବ୍ୟବହାର କରୁଛନ୍ତି। ଆହୁ ଯଦୁନାନ୍ ବୃଜିନନ୍, ଯଦୁମାନେ ଯଦୁମାନେ ବହୁତ ସଂଖ୍ୟାରେ ଯଦୁ ରହିଛନ୍ତି, ଆମେ କହୁଥିଲେ ନା ଯଦୁମାନଙ୍କର ଆଚାର୍ଯ୍ୟ ହେଉଛନ୍ତି 38 କୋଟି, 3,88,00,000 ଯଦୁମାନଙ୍କର ଆଚାର୍ଯ୍ୟ। ଯଦୁମାନଙ୍କର ଖାଲି ଯଦୁମାନେ ଯେଉଁ ରହିଛନ୍ତି, ଯଦୁଙ୍କ ସଂଖ୍ୟା କୁହାଇ ନାହିଁ, ନିଶ୍ଚିତ କହିନାହାନ୍ତି ଭାଗବତମରେ କେତେ ସଂଖ୍ୟା ଯଦୁ ଅଛନ୍ତି ଯାଦବମାନେ, କିନ୍ତୁ କହିଲେ ଯେ ତାଙ୍କର ଯେଉଁ ଆଚାର୍ଯ୍ୟମାନେ ରହିଛନ୍ତି, ତାଙ୍କ ଯେଉଁ ଟିଚରମାନେ ଅଛି ଶିକ୍ଷା ଦେବା ପାଇଁ, ଶିକ୍ଷକ ଯେତେ ସବୁ ନିଯୁକ୍ତ ହୋଇଥିଲେ ସେମାନେ ସବୁ ସଂଖ୍ୟା ହେଉଛି 3,88,00,000। 3,88,00,000 ଯେଉଁଠି ରହିଛନ୍ତି ଶିକ୍ଷକ, ସେଠି ଛାତ୍ର କେତେ ସଂଖ୍ୟକ ଥିବେ, କୋଟି କୋଟି ସଂଖ୍ୟାରେ ଯାଦବ ସବୁ ରହିଛନ୍ତି, ଏଇଭଳି ଭାବ କଥା। ତେଣୁ ସେ କହୁଛନ୍ତି ଅହୋ ଯଦୁନାନ୍ ବୃଜିନନ୍ ପ୍ରାପ୍ତ, ଯଦୁମାନଙ୍କ ପାଖରେ ବୃଜିନନ୍ ବର୍ତ୍ତମାନ ଦୁଃଖ ଆସି ପହଞ୍ଚିଗଲା। ଉଭୟତ୍ୱ ମହତ୍, ଉଭୟତ୍ୱ ମହତ୍ କହିଲେ କେବଳ ଯେ ଇଏ ଆସିଛନ୍ତି ତା ନୁହଁ, ଆ ପରେ ମଧ୍ୟ ଆସିବେ ସେମାନେ, ଏବେ ଆସିବେ ନହେଲେ ଆଜି ଆସିବେ ନହେଲେ କାଲି ଆସିବେ ନହେଲେ ପରଦିନ ଆସିବେ ସେ ଆସିବେ ଭଗବାନ ଜାଣନ୍ତି ସବୁ କ'ଣ ହେବ ତେଣୁ ପ୍ରାପ୍ତମ ଭୁବୟ ହିଁ ହିଁ ନିଶ୍ଚିନ୍ତ ଭାବରେ ଆସିବେ ସିଏ ଜରାସନ୍ଧ ସମୟ ଆସିଗଲା ଜରାସନ୍ଧ ଗୋଟେ ବର୍ଷ ପାର ହୋଇଗଲା ଅଠର ବର୍ଷ ବର୍ତ୍ତମାନ ହୋଇଯିବ ତେଣୁ ସିଏ ତେଇଶ ଏକୋଇଶ ଯୋଗାଡ଼ କରି ଆସୁଛି ଖବର ପାଇଛନ୍ତି ଭଗବାନ ତେଣୁ ଉଭୟତ୍ୱ ମହତ୍ ମହତ୍ କହିଲେ ମହାନ ଦୁଇ ଜଣ ଯାକ ସିଏ ମଧ୍ୟ ବହୁତ ମହାନ ଯୋଦ୍ଧା ଇଏ ମଧ୍ୟ ମହାନ ଯୋଦ୍ଧା ଭଗବାନ କ'ଣ କରିବେ ଶଙ୍କର ସଙ୍କର ସହିତ ଆଲୋଚନା କରୁଛନ୍ତି ଭଗବାନ ବୃଜନନ୍ଦ ପ୍ରାପ୍ତ ଏହି ଉଭୟତ୍ୱ ମହତ୍ ଦୁଇ ଜଣ ଯାକ ମହତ୍ ରହିଛନ୍ତି ବହୁତ ଶକ୍ତିଶାଳୀ ସେମାନେ ରହିଛନ୍ତି ଯଦି ଭଗବାନଙ୍କ ସହିତ ଯୁଦ୍ଧ ନ କରିଥାନ୍ତେ ସାରା ପୃଥିବୀ ସମୟରେ ତ୍ରସ୍ତ ହୋଇକି ରହିଥାନ୍ତା ସାରା ପୃଥିବୀ କୃଷ୍ଣ ବଳରାମକୁ ଛାଡ଼ିଦେଲେ ଆଉ ଯାହା ସହିତ ସେ ଯୁଦ୍ଧ କରିଥାନ୍ତି ସମସ୍ତେ ତ୍ରସ୍ତ ହୋଇକି ରହିଥାନ୍ତେ କେହି ତାଙ୍କୁ ସମସ୍ତେ ତାଙ୍କ ବଶ୍ୟତା ସ୍ୱୀକାର କରିଥିଲେ ଏଇ ଯେଉଁ ରହିଛନ୍ତି ଜରାସନ୍ଧ ଜରାସନ୍ଧର ବଶ୍ୟତା ସମସ୍ତେ ସ୍ୱୀକାର କରିଥିଲେ ତେଣୁ ସାରା ପୃଥିବୀ କେବଳ ପାଣ୍ଡବମାନଙ୍କୁ ଛାଡ଼ିଦେଲେ ଆଉ ସମସ୍ତେ ତାଙ୍କର ବଶ୍ୟତା ସ୍ୱୀକାର କରିଥିଲେ ସମସ୍ତେ ତାଙ୍କ ସୈନ୍ୟକୁ ପଠାଇବେ କିନ୍ତୁ ଇଏ କୃଷ୍ଣ ବଳରାମ ଭଗବାନ ଇଏ ଭଗବାନ ପାଖରେ କ'ଣ କ'ଣ ରହିଛି ଭଗବଦ୍ଗୀତାରେ ଭଗବାନ କହିଲେ ମୈବେତା ନିହତା ପୂର୍ବ ମୈବ ନିମିତ୍ତ ମାତ୍ର ଭବ ସବ୍ୟସାଚୀନ ଅର୍ଜୁନଙ୍କୁ କହିଲେ ତସ୍ମାତ୍ ମୁଦ୍ଦିଷ୍ଟ ଦୋଷ ଲଭସ୍ୱ ଜିତ୍ୱା ଶତ୍ରୁ ଭୂଙ୍କ ରାଜ୍ୟ ସମୃଦ୍ଧମ ମୟବେତା ନିହତା ପୂର୍ବ ମୈବ ନିମିତ୍ତ ମାତ୍ର ଭବ ସବ୍ୟସାଚୀନ ଭଗବାନ କହୁଛନ୍ତି ଅର୍ଜୁନ ଯେତେବେଳେ ଯୁଦ୍ଧ କରିବା ପାଇଁ ଚାହୁଁନଥିଲେ ଭଗବଦ୍ଗୀତା ସେଇଥିପାଇଁ ଭଗବଦ୍ଗୀତାର ଜ୍ଞାନ ଦେଲେ ଭଗବାନ ଯଦି ଅର୍ଜୁନ ପ୍ରକୃତରେ ଚାହୁଁଥିଲେ ଯୁଦ୍ଧ କରିବା ପାଇଁ କିନ୍ତୁ ଭଗବାନ ତାଙ୍କର ମନକୁ ଭୁଲେଇ ଦେଲେ ଯେତେବେଳେ ଦୁଇ ପକ୍ଷ ଶଙ୍କ ନାଦ ହୋଇଗଲା ସେତେବେଳେ କୁହାଯାଇଛି ଯେ କ'ଣ ଯେତେବେଳେ ଦୁଇ ପକ୍ଷ ସଂଖ୍ୟା ଅଥ ବ୍ୟବସ୍ଥିତାନ ଦୁଷ୍ଟ ଧାତ୍ର ଆଷ୍ଟାନ କପିଧ୍ୱଜ ପ୍ରଭୃତି ଶସ୍ତ୍ର ସମ୍ପାଦେ ଧନୁରୁଦ୍ୟମ ପାଣ୍ଡବ ଧନୁ ପାଣ୍ଡବ କହିଲେ ଅର୍ଜୁନ ପ୍ରଭୃତି ଶସ୍ତ୍ର ସମ୍ପାଦ ଶସ୍ତ୍ର ପ୍ରେରଣ କରିବା ପାଇଁ ଶସ୍ତ୍ର ଛାଡ଼ିବା ପାଇଁ ପ୍ରବୃତ୍ତ ହୋଇଗଲେ ଯୁଦ୍ଧ କରିବା ପାଇଁ ପ୍ରବୃତ୍ତ ହୋଇଗଲେ ପ୍ରଭୃତି ଶସ୍ତ୍ର ସମ୍ପାଦ ଧନୁରୁଦ୍ୟମ ପାଣ୍ଡବ ପାଣ୍ଡବ ଅର୍ଜୁନ ଯୁଦ୍ଧ କରିବା ପାଇଁ ପ୍ରସ୍ତୁତ ହୋଇଗଲେ କିନ୍ତୁ ଭଗବାନଙ୍କ ଚିନ୍ତା ହୋଇଗଲା ଯେମିତି ବର୍ତ୍ତମାନ ଏଠି ଚିନ୍ତା କରୁଛନ୍ତି ଆହୁ ଦୁଷ୍ଟ ଅଚିନ୍ତା କୃଷ୍ଣ ଭଗବାନ ଚିନ୍ତା କରୁଛନ୍ତି କ'ଣ କରାଯିବ ତେଣୁ ସେଠି ମଧ୍ୟ ଭଗବାନ ଚିନ୍ତା କରିବାକୁ ପଡ଼ିଲା କାରଣ ଅର୍ଜୁନ ପ୍ରସ୍ତୁତ ହୋଇଗଲେ ଯୁଦ୍ଧ କରିବା ପାଇଁ ତାଙ୍କ ଭଗବାନ ତାଙ୍କ ପାଖରେ ଅଛନ୍ତି ତାଙ୍କର କ'ଣ ଚିନ୍ତା ରହିଛି ଯୁଦ୍ଧ କରିବା ପାଇଁ ପ୍ରସ୍ତୁତ ହୋଇଗଲେ କିନ୍ତୁ ଭଗବାନଙ୍କୁ ଚିନ୍ତା କରିବାକୁ ପଡ଼ିଲା ଯେ ବର୍ତ୍ତମାନ ଯଦି ଅର୍ଜୁନ ଯୁଦ୍ଧ କରିବେ ଆଉ ମୁଁ କେତେବେଳେ ଗୀତାର ଜ୍ଞାନ କେତେବେଳେ ଦେବି କେଉଁଠୁ ଦେବି ଭଗବାନ ଚିନ୍ତା କରିବାକୁ ପଡ଼ିଲା ତେଣୁ ଭଗବାନ ଅର୍ଜୁନଙ୍କର ମନରେ ବିଷାଦ ପଡ଼ିଦେଲେ ଅର୍ଜୁନଙ୍କ ମନରେ ବିଷାଦ ଆସିଗଲା ତା ପୂର୍ବରୁ ବିଷାଦ ଆସିନଥିଲା ଯୁଦ୍ଧ କରିବା ପାଇଁ ତାଙ୍କର ଆଗଭର ହୋଇଯାଇଥିଲେ ଉତ୍ସାହ ଥିଲା ଯୁଦ୍ଧ କରିବେ ଭଗବାନ ତାଙ୍କ ପାଖରେ ଅଛନ୍ତି ତାଙ୍କର କାହିଁ ବିଷାଦ ହେବ କିନ୍ତୁ ଭଗବାନଙ୍କ ଚିନ୍ତା ପଡ଼ିଗଲା କ'ଣ କରାଯିବ ବର୍ତ୍ତମାନ ତ ଅର୍ଜୁନ ଯୁଦ୍ଧ କରିବା ପାଇଁ ପ୍ରସ୍ତୁତ ହୋଇଗଲେଣି ଆଉ ଗୀତାର ଜ୍ଞାନ ମୁଁ କେମିତି ଦେବି ତେଣୁ ଅର୍ଜୁନ ଯୁଦ୍ଧ କରିବା ପୂର୍ବରୁ ଯେତେବେଳେ କହିଲେ ସେନ ଉଭୟ ମଧ୍ୟ ରଥକୁ ସ୍ଥାପନ ଅଚ୍ୟୁତ ଦୁଇ ସେନାଙ୍କ ମଧ୍ୟରେ ଆମର ରଥକୁ ସ୍ଥାପନ କରନ୍ତୁ ଅଚ୍ୟୁତ କହିବାର ଉଦ୍ଦେଶ୍ୟ ଥିଲା ମୁଁ ଦେଖିକିରି ସେଇଭଳି ଭାବରେ ବୋଲିଂ କରିବି କ୍ରିକେଟରମାନେ ଯେମିତି ବୋଲିଂ କରନ୍ତି କେଉଁଠି କିଏ ସବୁ ରହିଛନ୍ତି ସେଇଭଳି ଭାବରେ ବୋଲିଂ କରିବା ପାଇଁ ସେଇଭଳି ଭାବରେ ଯୁଦ୍ଧ କରିବେ ସେହି ଆଶାରେ ଭଗବାନ କହିଥିଲେ ସେନୋର ଉଭୟ ମଧ୍ୟ ରଥମ ସ୍ଥାପନ ଅଚ୍ୟୁତ ତେଣୁ ଭଗବାନ ମଧ୍ୟ ସେହିଭଳି ଭାବରେ ଅର୍ଜୁନଙ୍କର ଶବ୍ଦ ଅର୍ଜୁନଙ୍କର ଆଜ୍ଞାକୁ ମାନିକିରି ଅର୍ଜୁନ ଭଗବାନ ସାରଥି ଅର୍ଜୁନ ରଥି ରଥି ଯାହା କହିବେ ସାରଥି ସେଟାକୁ ମାନିବେ ତେଣୁ ଭଗବାନ କ'ଣ କଲେ ନା ସେ ରଥକୁ ନେଇଗଲେ ସେନୋର ଉଭୟ ମଧ୍ୟ ଉଭୟ ସେନା ମଧ୍ୟକୁ ନେଇକରି ଭୀଷ୍ମ ଦ୍ରୋଣ ଯେଉଁଠି ରହିଛନ୍ତି ସାମ୍ନାରେ ରହିଛନ୍ତି ସେ ସେଇଠି ନେଇ ରଥକୁ ସ୍ଥାପନ କରି କହିଲେ ଭୀଷ୍ମ ଦ୍ରୋଣ ପ୍ରମୁଖ ତ ସର୍ବେ ଏବେ ମହାର୍ଥ ଉବାତ ପାର୍ଥ ପଶ୍ଚିତାନ ସମବେଦାନ କୁରୁନୀତି ଭଗବାନ କହିଲେ ପାର୍ଥ ଦେଖ କୁରୁମାନେ ଏଇଠି ଅଛନ୍ତି ସବୁ ଏଇଥିରେ ଭଗବାନ ତାଙ୍କର ଅର୍ଜୁନଙ୍କର ମନରେ ବିଷାଦ ବୋଲି ଦେଲେ ଅର୍ଜୁନ ବିଷାଦ ଯୋଗ ତା ପୂର୍ବରୁ ବିଷାଦ ନଥିଲା ଅର୍ଜୁନ ଶଙ୍ଖନାଦ କରିଥିଲେ ପାଞ୍ଚ ଜଣ ଋଷି କେଶ ଦେବଦତ୍ତଙ୍କ ଧନଞ୍ଜୟ ପୌଣ୍ଡରଙ୍ଗ ଦଦ୍ମ ମହାଶୋକ ଭୀମକର୍ମା ଦୁଃଖଧର ଶଙ୍ଖନାଦ କରୁଛନ୍ତି ମାନେ ଯୁଦ୍ଧ ପାଇଁ ପ୍ରସ୍ତୁତ ହୋଇଗଲେଣି ଯୁଦ୍ଧ ଆରମ୍ଭ ହୋଇଯିବ ତା ପୂର୍ବରୁ ଶଙ୍ଖନାଦ କରାଗଲା ଆମର ଯେମିତି ଶଙ୍ଖନାଦ ହେଉଛି ମାନେ ପୂଜା ହେବ ଶଙ୍ଖନାଦ ହୋଇକି ପୂଜା ବନ୍ଦ ହେବ ନାହିଁ ଶଙ୍ଖନାଦ ହେଲା ମାନେ ପୂଜା ହେବ ସେଥିପାଇଁ ଶଙ୍ଖନାଦ କରାଯାଉଛି କିନ୍ତୁ ସେଠି ମଧ୍ୟ ସେଇଆ ନିୟମ ହେଉଛି ଶଙ୍ଖନାଦ ପୂଜା ଯୁଦ୍ଧ ପୂର୍ବରୁ ଶଙ୍ଖନାଦ ହେବ ତେଣୁ ପାଣ୍ଡବମାନେ ସମସ୍ତେ ଶଙ୍ଖନାଦ କରିଥିଲେ ଯୁଦ୍ଧ ପାଇଁ ପ୍ରସ୍ତୁତ ହୋଇଯାଇଥିଲେ କିନ୍ତୁ ଭଗବାନ ଯେତେବେଳେ କହିଦେଲେ ଭଗବାନ ଚାହୁଁନଥିଲେ ଭଗବାନ ଚିନ୍ତା କରିବାକୁ ପଡ଼ିଲା ଯୁଦ୍ଧ ଆରମ୍ଭ ହୋଇଯିବ କେତେବେଳେ କଥା କହିବ ତାର ଜ୍ଞାନ ଦେବି କେତେବେଳେ ତେଣୁ ଭଗବାନ କ'ଣ କଲେ ନା ଅର୍ଜୁନଙ୍କ ମନରେ ବିଷାଦ ବୋଳିଦେଲେ ଆଚାର୍ଯ୍ୟମାନେ କୁହନ୍ତି ଯେତେବେଳେ ଭଗବାନ ଯାଇକି ରଥକୁ ନେଇକିରି ଦୁଇ ସୈନ୍ୟ ମଝିରେ ରଖିକିରି କହିଦେଲେ ଭୀଷ୍ମ ଦ୍ରୋଣ ସମସ୍ତେ ରହିଛନ୍ତି ତାଙ୍କ ସାମ୍ନାରେ ରଥକୁ ରଖିକିରି କହିଲେ ଉବାଚ ପାର୍ଥ ପଶ୍ଚିତାନ ସମବେତାନ କୁରୁନୀତି ଆଙ୍ଗୁଠି ଦେଖିକି କହିଦେଲେ ଆଙ୍ଗୁଠି ଦେଖ ଦେଖ ଏ କୌରବମାନେ ସବୁ ଅଛନ୍ତି ଏଇଠି ଅର୍ଜୁନ ଦେଖୁଛନ୍ତି ଭଗବାନ ଦେଖୁଛନ୍ତି ଆଙ୍ଗୁଠିରେ ଭଗବାନ ଅର୍ଜୁନ ମଧ୍ୟ ସେଇଭଳି ଭାବରେ ଦେଖୁଛନ୍ତି ନେତ୍ରରେ ଏଇଭଳି ଭାବରେ ଭଗବାନ ତାଙ୍କ ମନରେ ବିଷାଦ ବୋଳିଦେଲେ ବିଷାଦ ଯୋଗ ହୋଇଗଲା ଅର୍ଜୁନ ବିଷାଦ ଯୋଗ ହୋଇଗଲା ତା ପୂର୍ବରୁ ଧନୁରୁଦ୍ୟମ ପାଣ୍ଡବ ଧନୁଦ୍ୟମ ଆରମ୍ଭ କରିଦେଇଛି ଯୁଦ୍ଧ କରିବା ପାଇଁ କିନ୍ତୁ ଭଗବାନ ସମ୍ଭବକୁ ଅସମ୍ଭବ ଅସମ୍ଭବକୁ ସମ୍ଭବ କରିପାରିବେ ଭଗବାନ କୃଷ୍ଣ କୁହାଗଲା କୃଷ୍ଣ ଅନେକ ଶକ୍ତି ତାଙ୍କର ରହିଛି ଯେ ସାଧାରଣ ବ୍ୟକ୍ତି ନୁହନ୍ତି ସାଧାରଣ ବ୍ୟକ୍ତି ନୁହନ୍ତି କୃଷ୍ଣ ତେଣୁ ଯେତେବେଳେ ଇଏ କରିଦେଲେ ଅର୍ଜୁନଙ୍କର ଭାବ ଚେଞ୍ଜ ହୋଇଗଲା ଅର୍ଜୁନ ଯେଉଁ ଚିନ୍ତା କରୁଥିଲେ ଯୁଦ୍ଧ କରିବେ ବୋଲି ସେଠିକି ଚାଲିଗଲା ପରେ ଭଗବାନ ତାଙ୍କର ମନରେ ବିଷାଦ ଦେଇଦେଲେ ତାଙ୍କର ମନ ଚେଞ୍ଜ ହୋଇଗଲା ପରିବର୍ତ୍ତିତ ହୋଇଗଲା ତାଙ୍କର ଚିନ୍ତା ପରିବର୍ତ୍ତିତ ହୋଇଗଲା ସେ କହିଲେ ଦୃଷ୍ଟିମ ସ୍ୱଦନମ କୃଷ୍ଣ ଜୁଜୁତ୍ସୁ ସମୁପସ୍ଥିତମ ସିଦ୍ଧନ୍ତି ମମ ଗାତ୍ରାଣି ମୁଖମ ଚ ପରିଶୁଷ୍ୟତି କହିଲେ ପ୍ରଭୁ ମୁଁ ଦେଖିଲି କୃଷ୍ଣ ଦୃଷ୍ଟିମ ମୁଁ ଦେଖିଦେଲି ସ୍ୱଜନଙ୍କ ମୋ ନିଜ ଜନକୁ ଦେଖିଦେଲି ଯୁଜୁତ୍ସୁ ଯୁଦ୍ଧ କରିବା ପାଇଁ ବର୍ତ୍ତମାନ ଉପସ୍ଥିତ ହୋଇ ରହିଛନ୍ତି ସିଦ୍ଧନ୍ତି ମମ ଗାତ୍ରାଣି ତା ପୂର୍ବରୁ ଗାତ୍ର ସିଦ୍ଧନ୍ତି ହେଉନଥିଲା ଶ୍ରୀ ଶ୍ରୀ ସୀତାରାମ ଲକ୍ଷ୍ମଣ ହନୁମାନ ଯେଉଁକି ତା ପୂର୍ବରୁ ଯୁଦ୍ଧ କରିବା ପାଇଁ ଆଗଭର ହୋଇଯାଉଥିଲେ ତାଙ୍କର ବହୁତ ଉତ୍ସାହ ଆସିଥିଲା ଯୁଦ୍ଧ କରିବା ପାଇଁ କିନ୍ତୁ ବର୍ତ୍ତମାନ ପରିବର୍ତ୍ତନ ହୋଇଗଲା ତାଙ୍କର ମନ ଚିନ୍ତା ପରିବର୍ତ୍ତନ ହୋଇଗଲା ତାଙ୍କ ଶରୀରରେ ଯେ କ'ଣ କମ୍ପନ ଆସିଲା ଏସବୁ ଆସିଲା ତେଣୁ ମନା କରିଦେଲେ ନା ମୁଁ ଯୁଦ୍ଧ କରିବି ନାହିଁ ଯୁଦ୍ଧ କରିବି ନାହିଁ କହିକି ବସିଗଲେ ସବୁ ପ୍ରକାର ଯେତେ ତାଙ୍କର ଥିଲା ବୁଦ୍ଧି ଥିଲା ସବୁ ପ୍ରକାର କହିଦେଲେ ପ୍ରଥମ ଅଧ୍ୟାୟରେ ସବୁ କଥା କହିକିରି ଅନ୍ତିମରେ କହିଲେ ମୁଁ ଯୁଦ୍ଧ କରିବି ନାହିଁ ସେଇଠୁ ଭଗବାନ ଯୁଦ୍ଧ କରିବା ପାଇଁ ସବୁ ଜ୍ଞାନ ଦେଲେ ଜ୍ଞାନ ଦେଇକି ସବୁ ଯେତେବେଳେ ଜ୍ଞାନ ଦେଲେ ଅର୍ଜୁନ କହିଲେ ଦଶମ ଅଧ୍ୟାୟରେ ଭଗବାନ ବିଭୂତି ଯୋଗ ଦେଖେଇଲେ ସବୁକିଛି ଭଗବାନ ବିଭୂତି ରହିଛି ଅନନ୍ତ ବିଶ୍ୱ ବିଭୂତି ରହିଛି ଭଗବାନଙ୍କର ଶେଷ ହେଇପାରିବନି ଯଦି ଭଗବାନ ତାଙ୍କର ବିଭୂତିକୁ ବର୍ଣ୍ଣନା କରିବେ ବିସ୍ତାର ଭାବରେ ଏ ପର୍ଯ୍ୟନ୍ତ ମଧ୍ୟ ଚାଲିଥାନ୍ତା କଥା ସରିନଥାନ୍ତା କିନ୍ତୁ 18 ଦିନରେ ଯୁଦ୍ଧ ଶେଷ ହେବ ତେଣୁ ଭଗବାନ କହିଲେ କ'ଣ ବିଭୂତି ବିସ୍ତରମୟା ମୋର ଏତେ ବିଭୂତି ଅଛି କହିହେବ ନାହିଁ ଏତ ଉଦ୍ଦେଶ୍ୟ ତ ପ୍ରୋକ୍ତ ବିଭୂତି ବିସ୍ତରମୟା ମୁଁ ତୁମକୁ ଖାଲି ସଂକ୍ଷେପରେ କହିଲି ବିଭୂତିମାନଙ୍କ ବିଷୟରେ ବିଭୂତିମାନ ମୋର ବହୁତ ରହିଛନ୍ତି ଅନନ୍ତ ରହିଛନ୍ତି ବିଭୂତି ଶେଷ ହେବ ନାହିଁ ତେଣୁ ଅର୍ଜୁନ କହିଲେ ପ୍ରଭୁ ଯେଉଁ ଏତ ଯଥାର୍ଥ ତୁମାତ୍ମାନ ପରମେଶ୍ୱର ଦ୍ରଷ୍ଟୁମ ଇଚ୍ଛାନ୍ତ ରୂପଂ ଐଶ୍ୱରଂ ପୁରୁଷୋତ୍ତମ ପ୍ରଭୁ ହେ ପୁରୁଷୋତ୍ତମ ଆପଣ ଯେଉଁ ଆପଣଙ୍କ ବିଭୂତି ବିଷୟରେ କହିଲେ ଥିଓରିଟିକାଲି କହିଲେ ପ୍ରାକ୍ଟିକାଲି ମୁଁ ଦେଖିବା ପାଇଁ ଚାହୁଁଛି ମନ୍ୟତେ ଯେତତ୍ ସାକ୍ଷ୍ୟଂ ମୟା ଦ୍ରଷ୍ଟୁମିତି ପ୍ରଭୁ ଯୋଗେଶ୍ୱର ତତମେଦଂ ଦର୍ଶୟାତ୍ ମାନମଭ୍ୟମ୍। ପ୍ରଭୁ ଭଗବାନ କହିବେ ତୁମେ କହିଲେ କ'ଣ ମୁଁ ଦେଖେଇଦେବି କି ସେଇଟାକୁ ନା ପ୍ରଭୁ ଆପଣ ଯଦି ଭାବୁଛନ୍ତି ମୁଁ ଯୋଗ୍ୟ ଦେଖିବା ପାଇଁ ତାହେଲେ ସେଇଟା ଦେଖାନ୍ତୁ। ଏଣୁ ଭଗବାନ ସେଇଠି ତାଙ୍କୁ ଦେଖେଇଲେ ତାଙ୍କ ବିଶ୍ୱରୂପକୁ ଦେଖେଇଲେ ପଶ୍ଚିମୀ ପାର୍ଥ ରୂପାଣୀ ସତସ୍ୱତ ସହସ୍ର ସହ ନାନା ବିଧାନୀ ଦିବ୍ୟାନୀ ନାନା ବର୍ଣ୍ଣା କୃତାନୀ ଚ ଏଭଳି ଭାବରେ ଭଗବାନ ତାଙ୍କର ବିଶ୍ୱରୂପକୁ ଦେଖେଇକରି ସେହି ସମୟରେ ଏଇ କଥାଟି କହିଛନ୍ତି। ତସ୍ମାତ୍ ମତିଷ୍ଠ ଅର୍ଜୁନ କମ୍ପିବାକୁ ଲାଗିଲେ ଭଗବାନ ତାଙ୍କର ମିତ୍ର ଥିଲେ ସଖା ଥିଲେ ତାଙ୍କ ସହିତ କେତେ ଛଟା ପରିହାସ କରୁଥିଲେ କେତେ କ'ଣ କରିଥିଲେ ସବୁ ବର୍ତ୍ତମାନ ଯେତେବେଳେ ଦେଖିଲେ ସେଇ କୃଷ୍ଣ ଯେତେବେଳେ ବିଶ୍ୱରୂପ ଦେଖେଇଲେ ଅର୍ଜୁନ ଥରିବା ପାଇଁ ଆରମ୍ଭ କଲେ। ଅର୍ଜୁନ ଥରିବା ପାଇଁ କହିଲେ ପ୍ରଭୁ କିଏ ଆପଣ ଆପଣ କୃପା କରି କୁହନ୍ତୁ କିଏ ଆପଣ। ତେଣୁ ଭଗବାନ କହିଲେ ମୁଁ ହେଉଛି କାଳ କାଳସ୍ମି ଲୋକକ୍ଷୟ ପ୍ରବୃଦ୍ଧ ରୀତି ଲୋକାନ୍ ସମାହ ପ୍ରବୃଦ୍ଧ ରୀତି ବି ତ୍ୱ ନ ଭବିଷ୍ୟନ୍ତି ସର୍ବେ ଦିଏ ଅବସ୍ଥା ପ୍ରତିନିଧି ଯୋଦ୍ଧା। ମୁଁ ହେଉଛି କାଳ ତୁମକୁ ଛାଡ଼ିଦେଲେ ଆଉ ସମସ୍ତଙ୍କୁ ହତ୍ୟା କରିବି। ସେଇ ଭଗବାନ କୃଷ୍ଣ ଯିଏ କହୁଥିଲେ କାଳ ସିଏ ବର୍ତ୍ତମାନ ଚିନ୍ତା କରୁଛନ୍ତି ଏଠି ଯେ କାଳ ସିଏ ବର୍ତ୍ତମାନ ଚିନ୍ତା କରୁଛନ୍ତି କାଳ ଜବନ କାଳର କାଳ ହେଇକି ଆସୁଛନ୍ତି ସିଏ କାଳ ଜବନ କାଳ ଜବନ କାଳ ସିଏ ଜବନ କୃଷ୍ଣଙ୍କୁ ଚିନ୍ତା କରିବାକୁ ପଡ଼ିଲା ଯେ କି କାଳ ଏ ଭଗବାନଙ୍କ ଲୀଳା। ତେଣୁ ଭଗବାନ କହିଲେ ଦେଖ ଅର୍ଜୁନ ତୁମେ ଯୁଦ୍ଧ ନକଲେ ମଧ୍ୟ କିଛି ଅସୁବିଧା ନାହିଁ ଦେଖ ସମସ୍ତେ ମରିକି ପଡ଼ିଛନ୍ତି ଭୀଷ୍ମ ଦ୍ରୋଣ ଯେତେ ସବୁ ରହିଛନ୍ତି ସମସ୍ତେ ମୃତ୍ୟୁବରଣ କରିଛନ୍ତି। ଅର୍ଜୁନ ମଧ୍ୟ ଦେଖିଲେ ଅର୍ଜୁନ ଦେଖିଲେ ସମସ୍ତେ ଭଗବାନ ମୁଖରେ ପ୍ରବେଶ କରୁଛନ୍ତି। ତେଣୁ ଭଗବାନ କହିଲେ ତସ୍ମାତ୍ ମୁତିଷ୍ଠ ଯଶୋ ଲଭସ୍ୱ ଜିତ୍ୱା ଶତ୍ରୁଭୁଙ୍କ ରାଜ୍ୟଙ୍କ ସମୃଦ୍ଧମ ମୟେବେତ ନିହତା ପୂର୍ବମେବ ନିମିତ୍ତ ମାତ୍ର ଭବ ସଭ୍ୟ ସାହାଯ୍ୟ। ଭଗବାନ ସମସ୍ତଙ୍କୁ ହତ୍ୟା କରିସାରିଛନ୍ତି ଆମର ଏଇ କଥାଟି କହିବାର ଉଦ୍ଦେଶ୍ୟ ଥିଲା। ତେଣୁ ଏମାନେ ଯେଉଁ ଆସିଛନ୍ତି ଏମାନେ ମଧ୍ୟ ମୃତ୍ୟୁବରଣ କରିସାରିଛନ୍ତି ଏ ନୁହଁ ଯେ ଭଗବାନ ତାଙ୍କୁ ହତ୍ୟା କଲେ ସେ ମୃତ୍ୟୁବରଣ କରିବେ ତା ନୁହଁ ଭଗବାନ ସଂକଳ୍ପରେ ସବୁ ହେଇଯାଇଛି। ଆଚାର୍ଯ୍ୟ କେତେ ଜଣ ପ୍ରଶ୍ନ ପଚାରନ୍ତି ଯଦି ପଚାରିବେ ଭଗବାନ କହିଲେ ମୟା କ'ଣ ମୁଁ ତାଙ୍କୁ ସବୁ ହତ୍ୟା କରିସାରିଛି ନା କେବେ ହତ୍ୟା କଲେ ଆପଣ ବା ଅର୍ଜୁନଙ୍କ ମନରେ ଯଦି ଚିନ୍ତା ଆସିବ ଭଗବାନ କହିଲେ ନା ତସ୍ମାତ୍ ମୁତିଷ୍ଠ ଯଶୋ ଲଭସ୍ୱ ଜିତ୍ୱା ଶତ୍ରୁଭୁଙ୍କ ରାଜ୍ୟଙ୍କ ସମୃଦ୍ଧ ମୟେବେ ତା ନିହତା ପୂର୍ବମେବ ମୁଁ ପୂର୍ବରୁ ଏମାନଙ୍କୁ ସବୁ ମାରିସାରିଛି। ଯଦି ଅର୍ଜୁନ ପଚାରିବେ ପ୍ରଭୁ କେବେ ମାରିଲେ ଆପଣ ଆଚାର୍ଯ୍ୟମାନେ ଏଇଟା କହିଛନ୍ତି ଟିକାରେ ଯେତେବେଳେ କୁରୁସଭା ଯୁଦ୍ଧରେ କୁରୁସଭାରେ ଯେତେବେଳେ ଦ୍ରୌପଦୀଙ୍କୁ ବ୍ୟବସ୍ଥା କରିବା ପାଇଁ ଚେଷ୍ଟା କରାଯାଉଥିଲା ସେହି ସମୟରେ ଭଗବାନ ସମସ୍ତଙ୍କୁ ହତ୍ୟା କରିସାରିଛନ୍ତି ସେହି ସମୟରେ ହତ୍ୟା କରିସାରିଛନ୍ତି। ଏଇ ଯେଉଁ ପାପ 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 ପାଇଁ ସେମାନେ ସବୁ ମୃତ୍ୟୁବରଣ କରିସାରିଛନ୍ତି ଏମାନେ ସବୁ ମେଛ ସବୁ ପାପରେ ରହିଛନ୍ତି ଉଗୁଟୁକୁ ହେଉଛନ୍ତି ପାପରେ ଆଉ ସେମାନଙ୍କୁ କ'ଣ ହତ୍ୟା କରିବା ପାଇଁ ସମୟ ଲାଗିବ ଭଗବାନଙ୍କୁ। ତେଣୁ ଏ ଭଗବାନଙ୍କ ଲୀଳା ଭଗବାନ ଚିନ୍ତା କରୁଥିଲେ ସଂକର୍ଷଣ ଯାହାଙ୍କର ମୁଖରୁ ଅଗ୍ନି ବାହାରିଲେ ସମଗ୍ର ପୃଥିବୀ ଧ୍ୱଂସ ହେଇଯାଏ ବିଶ୍ୱ ଖାଲି ପୃଥିବୀ ନୁହଁ ବିଶ୍ୱ ଧ୍ୱଂସ ହେଇଯିବ ତାଙ୍କର ମୁଖ ଅଗ୍ନିରୁ ସଂକର୍ଷଣ ସେଥିପାଇଁ ଶବ୍ଦ ବ୍ୟବହାର କରାଗଲା ସଂକର୍ଷଣ। ଇଏ ହେଉଛନ୍ତି କୃଷ୍ଣ ଯିଏକି କାଳ ସମସ୍ତଙ୍କର କାଳ ସେ କାଳ ଜମାନର ମଧ୍ୟ ଏଇ କାଳ 3 କୋଟି ସୈନ୍ୟ ଆଣିକି ଆସିଥିଲା ଭଗବାନ ଚିନ୍ତା କରିବେ ବର୍ତ୍ତମାନ ଚିନ୍ତୟତ ଅଚିନ୍ତୟତ ଭଗବାନ ଚିନ୍ତା କଲେ ଖାଲି ଚିନ୍ତା କ'ଣ ଚିନ୍ତା କଲେ ବଳରାମଙ୍କୁ କହିବେ ବଡ଼ ଭାଇଙ୍କୁ କହିବେ 3 ଶ୍ଳୋକରେ ଆସନ୍ତାକାଲି ପ୍ରଭୁ କହିବେ 3 ଶ୍ଳୋକରେ ଏଇଟା ସବୁ ରହିଛି କ'ଣ ସେ ଚିନ୍ତା କଲେ ଭଗବାନ ଚିନ୍ତା ଭଗବାନ ଚିନ୍ତା ଆମ ଚିନ୍ତାର ବାହାରେ ଆମେ ଚିନ୍ତା କରିପାରିବାନି ଭଗବାନଙ୍କ ଚିନ୍ତା କିଭଳି ଭାବରେ ଭଗବାନ କରିବେ ସମସ୍ତଙ୍କୁ ସମସ୍ତଙ୍କ ପ୍ରତି ସେ କୃପା କରିବେ କୃପା ମହେଶ ପ୍ରଭୁ ଯେଉଁ ହତ୍ୟା କରିବେ ଏମାନେ ମଧ୍ୟ ତାଙ୍କ ପ୍ରତି କୃପା ହେବ ଏଇଭଳି ଭାବରେ ଭଗବାନଙ୍କ ଲୀଳା ଭଗବାନ ଏଇସବୁ ଲୀଳା କରନ୍ତି। ହନୁମାନଜୀ କହୁଛନ୍ତି ଭଗବାନଙ୍କୁ ରାମଜୀଙ୍କୁ 5ମ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି ପ୍ରଭୁ ମର୍ତ୍ତ୍ୟାବତାର ସ୍ତୁୟ ମର୍ତ୍ତ୍ୟ ଶିକ୍ଷଣ ପ୍ରଭୁ ରକ୍ଷ ବଧାୟ ନ କେବଳ ବିଭୁ କୁତୋନ୍ୟତା ସ୍ୟାତ୍ ରମତ ସ୍ୱାତ୍ମନ ସୀତାକୃତାନି ବ୍ୟସନାନି ସ୍ୱରସ୍ୟ। ଏହିଭଳି ଭାବରେ ହନୁମାନ ଭଗବାନ ରାମଚନ୍ଦ୍ରଙ୍କୁ ପ୍ରାର୍ଥନା କରିଛନ୍ତି 5ମ ସ୍କନ୍ଧରେ ଏସବୁ ରହିଛି ଯେଉଁ ରହିଛି ହନୁମାନଙ୍କ ସ୍ଥାନ ରହିଛି କିଙ୍ଗ୍ ପୁରୁଷ ବର୍ଷ ଯେଉଁ ରହିଛି ଆମର ଭାରତବର୍ଷର ଉତ୍ତରକୁ ରହିଛି କିଙ୍ଗ ପୁରୁଷ ବର୍ଷ, ତା ଉପରକୁ ରହିଛି ହରିବର୍ଷ, ତା ଉପରକୁ ରହିଛି ଇଳାବର୍ତ୍ତ। ଏଇଭଳି ଭାବରେ ଏଇ ଯେଉଁ ରହିଛି ଜମ୍ବୁଦ୍ୱୀପରେ ନଅଟି ଦ୍ୱୀପ ନଅଟି ବର୍ଷ ରହିଛି। ସେଇ ଭାରତବର୍ଷ ଭାରତବର୍ଷ ସବୁଠୁ ଦକ୍ଷିଣରେ ରହିଛି, ଆର ଉତ୍ତରକୁ ରହିଛି କିଙ୍ଗ ପୁରୁଷ ବର୍ଷ, ଯେଉଁଠି ହନୁମାନ ରହିଛନ୍ତି। ଭଗବାନ ରାମଚନ୍ଦ୍ରଙ୍କୁ ସେ ସ୍ତୁତି କରୁଛନ୍ତି, ପଞ୍ଚମ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି, ଏଥିରେ ଏହି ସ୍ତୁତିଟି କରିଛନ୍ତି। ପ୍ରଭୁ ମତ୍ୟାବତାର ସ୍ତୁୟ, ପ୍ରଭୁ ଭଗବାନ ଯେମିତି ରାମ ଅବତାର ନେଇଥିଲେ, ଭଗବାନ କୃଷ୍ଣ ମଧ୍ୟ ସେହିଭଳି ଭାବେ ନେଇଛନ୍ତି, ଅବତାର ନେଇଛି ମତ୍ୟ ଅବତାର। ମର୍ତ୍ୟଲୋକରେ ସମସ୍ତେ ଯେଉଁମାନେ ମର୍ତ୍ୟଲୋକ କହିଲେ କିଣେ ପୁଣ୍ୟ ମର୍ତ୍ୟଲୋକଙ୍କୁ ବିଶନ୍ତି, ମର୍ତ୍ୟଲୋକ ଯେଉଁମାନେ ଆସିବେ ମାନେ ସେମାନେ ଜନ୍ମ ମୃତ୍ୟୁ ଚକ୍ରରେ ଘୁରି ବୁଲିବେ। ତେଣୁ ଏଇ ଯେଉଁ ଭଗବାନଙ୍କର ମର୍ତ୍ୟା ଅବତାର, ସେ ମର୍ତ୍ୟା ଶିକ୍ଷଣ, ପ୍ରଭୁ ଭଗବାନ ଶିକ୍ଷା ପ୍ରଦାନ କରନ୍ତି। ତେଣୁ ଭଗବାନଙ୍କ ଲୀଳାରେ ଅନେକ ସବୁ ଶିକ୍ଷା ରହିଛି, ଅନେକ ଶିକ୍ଷା ରହିଛି। ମର୍ତ୍ୟାବତାର ସ୍ତ୍ରୀ ମର୍ତ୍ୟ ଶିକ୍ଷଣ ପ୍ରଭୁ ରକ୍ଷ ବଧାୟ ନ କେବଳ ବିଭୁ, ରାକ୍ଷସମାନଙ୍କୁ ଯେ କେବଳ ବଦ୍ଧ କରନ୍ତି ସେଇଟା ଆପଣ ବିଭୁ, ଭଗବାନ ହେଉଛନ୍ତି ବିଭୁ କହିଲେ ଅନଲିମିଟେଡ଼, ଆମେ ଚିନ୍ତା କରିପାରିବାନି, ଆମେ ହେଉଛୁ ଲିମିଟେଡ଼, ଆମେ ହେଉଛୁ ଅଣୁ, ଭଗବାନ ହେଉଛନ୍ତି ପୂର୍ଣ୍ଣ ବିଭୁ। ସିଏ ଭଗବାନଙ୍କର ଶକ୍ତି ଅସୀମ ସବୁ ରହିଛି, ଆମେ ଚିନ୍ତା କରିପାରିବା ନାହିଁ, ସିଏ ହେଉଛନ୍ତି ବିଭୁ। ମର୍ତ୍ୟାବତାର ସ୍ତ୍ରୀ ମର୍ତ୍ୟ ଶିକ୍ଷଣକୁ ରକ୍ଷା ପଧାର ନ କେବଳ କୃତନ୍ୟଥା ସାତ୍ ପ୍ରମତ ସାତ୍ ମାନେ ଭଗବାନ ସବୁବେଳେ ନିଜ ଆତ୍ମାରେ ଆନନ୍ଦ ପ୍ରାପ୍ତ ହୁଅନ୍ତି। ଆତ୍ମା ରାମ ସିଏ ଚିଦାନନ୍ଦ ଘନ, ସିଏ ପୁଣି କାହିଁକି କାନ୍ଦୁଛନ୍ତି? ସୀତା କୃତାନି ବ୍ୟସନାନି ଈଶ୍ୱରସ୍ୟ, ଈଶ୍ୱର ସିଏ, ଈଶ୍ୱର କହିଲେ ନିୟନ୍ତ୍ରଣକାରୀ, ତାଙ୍କର କିଏ ନିୟନ୍ତ୍ରଣକାରୀ ଅଛନ୍ତି? ନିୟନ୍ତ୍ରଣକାରୀ ସିଏ ଭଗବାନ ଅଛନ୍ତି, ଈଶ୍ୱର ପରମ କୃଷ୍ଣ ସଚ୍ଚିଦାନନ୍ଦ ବିଗ୍ରହ ଅନାଦି ରାଧ ଗୋବିନ୍ଦ ସର୍ବକାରଣ କାରଣ, ପରମ ଈଶ୍ୱର ସେ ପରମ କାରଣ, ପରମ ନିୟନ୍ତ୍ରଣକାରୀ, ତାଙ୍କ ଉପରେ କେହି ନିୟନ୍ତ୍ରଣକାରୀ ନାହାନ୍ତି। କିନ୍ତୁ ଆଜି ଯେମିତି ଲୀଳା କରୁଛନ୍ତି, ସତେ ଯେମିତି ଏ କାଳଜୀବନ ତାଙ୍କୁ ନିୟନ୍ତ୍ରଣ କରିବ, ଭଗବାନ ଚିନ୍ତା କରୁଛନ୍ତି। ଏ କାଳଜୀବନ ତା ମହତ୍ ଦୁଇଟା ଉଭୟତ୍ୱ ବିଜିନମ୍ ପ୍ରାପ୍ତ, ଇ ନିଶ୍ଚିନ୍ତ ଭାବରେ ଉଭୟତ୍ୱ ମହତ୍, ଦୁଇଜଣ ଯାକ ମହାନ ଦୁଃଖ ଦେବା ପାଇଁ ଆସିଛନ୍ତି, କଷ୍ଟ ଦେବା ପାଇଁ ଆସିଛନ୍ତି। ଦୁର୍ଜିନଂ କହିଲେ କ'ଣ, ଯଦୁନା ବୃଜିନଙ୍କ ହେଉଛି ଆଦର୍ଶ ବୃଜିନ ସତଟା ନାହିଁ, ଯଦୁନା ବୃଜିନ ସମସ୍ୟା, ବୃଜିନଙ୍କ ସମସ୍ୟା ବହୁତ ପ୍ରକାର ପ୍ରୋବ୍ଲେମ୍ ଆସି ପହଞ୍ଚିବ, ବୃଜିନ ବା ଦୁଃଖ ଦୁଃଖ କଷ୍ଟ ବହୁତ କଷ୍ଟ, ବୃଜିନ ଏତେ କଷ୍ଟ ସବୁ ଦେବେ, କିନ୍ତୁ ସେମାନେ ବୃଜିନ ଦୁଇଜଣ ଆସୁଛନ୍ତି। ତେଣୁ ଭଗବାନ ସିଏ ତାଙ୍କ ପାଇଁ କ'ଣ ବୃଜିନ କ'ଣ, ଯାହାଙ୍କର କେବଳ ପାଦକୁ ପାଦ ପଦ୍ମକୁ ଯଦି ସ୍ମରଣ କରିବା ସବୁ ବୃଜିନକୁ ଜଣେ ପାର ହୋଇଯିବ, ଭାଗବତ ବର୍ଣ୍ଣନା କରାଯାଇଛି। ଏ ଦଶମ ସ୍କନ୍ଧ ଚଉଦ ଅଧ୍ୟାୟରେ ବ୍ରହ୍ମାଙ୍କର ସ୍ତୁତିରେ ଏଇଠି ଆସିବ, ସେଇଟା ସୁଖଦେବ ଗୋସ୍ୱାମୀ ଏଇ ଶ୍ଳୋକଟି କହିଛନ୍ତି, ସେ କହିଛନ୍ତି କ'ଣ, ସମାସିତା ଯେ ପଦପଲ୍ଲଭ ପ୍ଲବମ ମହତ୍ ପଦଂ ପୁଣ୍ୟା ଯଶୋ ମୁରାରେ ଭବାମ ବୁଧିର ବର୍ଷ ପଦଂ ପରଂ ପଦଂ 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 ଯଦି ପଦାମ ତେଷା। ସମାସିତା ଯେଉଁମାନେ ଭଗବାନ ପାଦପଦ୍ମକୁ ଆଶ୍ରୟ କରିବେ, ପାଦ ପଲ୍ଲଭ ପ୍ଲବମ ଭଗବାନଙ୍କ ପାଦପଦ୍ମ ଗୋଟେ ନୌକା ଭଳି, ମହତ୍ ପଦମ ସବୁ ମହତ୍ ବ୍ୟକ୍ତିମାନେ ସେଇ ପାଦପଦ୍ମରେ ଆଶ୍ରୟ ନେଇଛନ୍ତି। ମହତ୍ ପଦମ ସମାସିତା ଯେ ପାଦପଲ୍ଲଭ ପ୍ରଭମ ମହତ୍ ପଦମ ପୁଣ୍ୟ ଯଶ ମୁରାରେ, ସବୁ ପୁଣ୍ୟ ରହିଛି ମୁରାରି, ସିଏ ମୁର ଅସୁରକୁ ସିଏ ହତ୍ୟା କରିଥିଲେ, ଏଇ ଅସୁରମାନଙ୍କୁ ହତ୍ୟା କରିବା ପାଇଁ କ'ଣ ତାଙ୍କ ନା ମୁରାରି, ସିଏ ପୁଣ୍ୟ ଯଶ ସବୁକିଛି ଯଶ ରହିଛି ତାଙ୍କ ପାଖରେ ପାଦପଦ୍ମରେ। ଭବାଙ୍କ ଧୀର ଏ ଭବସାଗରକୁ ବର୍ଷ ପଦମ ଭଗବାନ ପାଦପଦ୍ମରେ ଯେଉଁମାନେ ଆଶ୍ରୟ ନେବେ ସେମାନେ ଭବସାଗର ପାର ହେଉଛନ୍ତି ବୋଲି ଜାଣିପାରିବେ ନାହିଁ। ଜଣେ ସାଗର ପାରିବା ପାଇଁ ଯଦି ପ୍ରଭୁପାଦ ମହାରାଜ ଯାଇଥିଲେ ଆଟ୍ଲାଣ୍ଟିକ୍ ଓସେନ୍, ପାରିବା ପାଇଁ ଦୁଇଥର ତାଙ୍କୁ ହାର୍ଟ ଆଟାକ୍ ହେଲା, ଏତେ ସବୁ ଝଡ଼ ସବୁ ରହିଛି, କେତେ କ'ଣ ରହିଛି ସମୁଦ୍ରରେ, ଏ ଭବସାଗରକୁ ତାହା କ'ଣ କହିବା, ଗୋଟେ ଛୋଟିଆ ସାଗର ଏଇ ଆଟ୍ଲାଣ୍ଟିକ୍ ଓସେନ୍ ବା ପ୍ରଶାନ୍ତ ମହାସ ଦ୍ୱିତୀୟରେ ସବୁ ରହିଛି, ଗୋଟେ ଛୋଟିଆ ଛୋଟିଆ ସାଗର, କିନ୍ତୁ ଟୋଟାଲ୍ ଏଣ୍ଟାୟାର ଭଗବତ ହେଉଛି ଗୋଟେ ସାଗର ଭଳି, ତାକୁ ପାର ହେବା ପାଇଁ କେତେ କ'ଣ ନ ହେବ ନା, ବତ୍ସ ପଦମ୍, ବତ୍ସ କହିଲେ ଗାଭୀ ପଦ ବୋଲି କୁହାଗଲାଣି, ବତ୍ସ ପଦ ବାଛୁରୀ, ବାଛୁରୀର ପାଦରେ ଯେଉଁଠି ଗାଡ଼ ହେବ ଛୋଟିଆ ଗାଡ଼ଟେ ହେବ, ତାକୁ ପାର ହେବା ପାଇଁ ଚିନ୍ତା କରୁନାହାନ୍ତି ଯେ ମୁଁ ପାର ହେଇଗଲି। ବତ୍ସ ପଦମ୍ ପରମ ପଦମ୍, ଭଗବାନ ପଦ ହେଉଛି ସେଇଭଳି ଭାବ ଶ୍ରେଷ୍ଠ ପଦ। ପଦମ୍ ପଦମ୍ ଯଦାମ ତେ ସା, ଭଗବାନ ପାଦ ପଦ୍ମରେ ଆଶ୍ରୟ ନ ନେଲେ ପ୍ରତି ପଦରେ ବିପଦ ରହିଛି। ପଦଂ ପଦଂ ଯଦ ବିପଦାମ ତେଷା, ଯାହାଙ୍କର ପାଦ ପଦ୍ମରେ ଆଶ୍ରୟ ନେଲେ ଜଣେ ଭବସାଗରୁ ପାର ହୋଇଯିବ। ଆଉ ସେ ଭଗବାନଙ୍କର ଚିନ୍ତା କରୁଛନ୍ତି, ତିନୋଟି ଶ୍ଳୋକରେ ଆଲୋଚନା କରିବେ। ଆଉ ପୂର୍ବରୁ ମଧ୍ୟ ଯେତେବେଳେ ଆସିଥିଲେ ସେମିତି ଚିନ୍ତା କରୁଥିଲେ, ଜରାସନ୍ଧ ଯେତେବେଳେ ତାଙ୍କ ସୈନ୍ୟମାନଙ୍କ ସହିତ ଆସିଥିଲା, ଭଗବାନ ବଳରାମଙ୍କ ସହିତ ଚିନ୍ତା କରିଥିଲେ। ଭଗବାନ ବର୍ତ୍ତମାନ ତିନୋଟି ଶ୍ଳୋକରେ ବଳରାମଙ୍କ ସହିତ ଚିନ୍ତା କରିବେ, ଏ ଭଗବାନଙ୍କ ଲୀଳା। ଏଇଟାକୁ ଶୁଣି ଭକ୍ତମାନେ ଆନନ୍ଦିତ ହେବେ, ଏଇଟାକୁ ଭାଗବତଙ୍କ କଥା କହିବେ। ସବୁ ରହିଛି ପ୍ରଭୁପାଦ ସାରା ପୃଥିବୀରେ ଏସବୁ ଆଲୋଚନା ହେବ। ପୃଥିବୀପାଦ କଳିଯୁଗର ଲୋକମାନେ ଭଗବାନ ଏଇ ଲୀଳା କରିଥିଲେ, ଏଇଭଳି ଲୀଳା କରିଥିଲେ, ଏଇଭଳି ଭାବରେ ସ୍ମରଣ କରିବେ, କୀର୍ତ୍ତନ କରିବେ, ଏଇଭଳି ଭାବରେ ତାଙ୍କ ଜୀବନ ଯାହା କାଟିବେ ସେମାନେ। ତାଙ୍କର ନହେଲେ କ'ଣ, ଭକ୍ତମାନଙ୍କର କ'ଣ ଆନନ୍ଦ ଅଛି? ଭକ୍ତମାନଙ୍କ ଆନନ୍ଦ ହେଉଛି ଭଗବାନଙ୍କର ଯାହା ସବୁ କଲେ ଲୀଳା, ଭଗବାନ ଚିନ୍ତା କଲେ ସେଇଟା ଭଗବାନଙ୍କର ଲୀଳା। ଭକ୍ତମାନେ ସେଇଟାକୁ ସ୍ମରଣ କରିକିରି ଆନନ୍ଦିତ ହେବେ, ଭଗବାନ ଲୀଳା ଲୀଳା ଚିନ୍ତାଗ୍ରସ୍ତ ହେଇଯାଉଛନ୍ତି। ଭଗବାନ କ'ଣ କରିବେ, ଚିନ୍ତା କରୁଛନ୍ତି, ଭଗବାନଙ୍କର କ'ଣ ଚିନ୍ତା? ଯାହାକୁ ଚିନ୍ତା କଲେ ଜଣେ ଚିନ୍ତାରୁ ମୁକ୍ତ ହୁଅନ୍ତି, ତାଙ୍କର କ'ଣ ଚିନ୍ତା? ଚିନ୍ତା ହରଣ, ସିଏ ଚିନ୍ତାକୁ ହରଣ କରିଦେବେ ସିଏ, ପୁଣି ସିଏ ଭଗବାନଙ୍କର କ'ଣ ଚିନ୍ତା? ଇଏ ଭଗବାନଙ୍କର ଲୀଳା, ଯାହାକୁ ଚିନ୍ତା କରି ଆମେ ଆନନ୍ଦିତ ହେବା। ଆମେ କୃପା କରି ଏଇଭଳି ଭାବରେ ସେ ବ୍ୟବସ୍ଥା କରିଛନ୍ତି। ତେଣୁ ଆମର କଥାକୁ ବିଶ୍ରାମ ଦେବା। ଜୟ ଶ୍ରୀ ଭାଗବତମ୍ କି ଜୟ ଶ୍ରୀ ଗୋପାଳ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ସମ୍ବେ ଗୌରବ କି ଜୟ ଗୋପ୍ରମାନନ୍ଦେ।